ଇଏ ଭାବୁଥିଲେ କ'ଣ ସାର ମୁଁ ଡାକ୍ତର ମୁଁ ବେଦାନ୍ତ ଜାଣିଛି ଶଙ୍କରାଚାର୍ଯ୍ୟଙ୍କର ଯେଉଁ ଶାରୀରିକ ଭାଷ୍ୟ ରହିଛି ସେ ଭାଷ୍ୟକୁ ସେ ପଢ଼ାଉଥିଲେ ବେଦାନ୍ତ ଅର୍ଥ ଯଥାର୍ଥ ବ୍ରହ୍ମ ଜିଜ୍ଞାସା 555 ସୂତ୍ର ଅଛି ସେସବୁ ପଢ଼ିବା ପାଇଁ ଆରମ୍ଭ 7 ଦିନ ଧରି ପଢ଼ିଲେ ଜଗନ୍ନାଥ ମନ୍ଦିରରେ 7 ଦିନ ଧରି ପଢ଼ିଲେ ପଢ଼େଇଲେ ସେ ପଢ଼ିଲେ ପଢ଼ି ସାରିଲା ପରେ ଏସବୁ କଥା କୁହାଯାଉଛି ଆଜି ଆମେ ସେଇଠୁ ଆରମ୍ଭ କରିବା ଭଟ୍ଟାଚାର୍ଯ୍ୟ ହଁ ତା ପୂର୍ବରୁ ଭଟ୍ଟାଚାର୍ଯ୍ୟ ଏବଂ ଗୋପୀନାଥ ଆଚାର୍ଯ୍ୟଙ୍କ ଭିତରେ ସେ ଆଲୋଚନା ହେଉଥିଲା ପ୍ରକୃତରେ ଇଏ କିଏ ଇଏ ଯେ ଭଗବାନ ସେ ଜାଣିପାରୁନଥିଲେ ବେଦାନ୍ତ ବି ସିଏ ସବୁ ଜାଣନ୍ତି କିନ୍ତୁ ଭଗବାନ ଜାଣିନାହାନ୍ତି ଭଗବାନ ତାଙ୍କ ପାଖରେ ରହିଛନ୍ତି ଭଗବାନ ପାଖରେ ରହିଲେ ବି ତ ଜଣେ ଜାଣିପାରିବ ନାହିଁ ତେଣୁ ଏସବୁ କଥା ଆଲୋଚନା ହୋଇଥିଲା ଗୋପୀନାଥ ଆଚାର୍ଯ୍ୟଙ୍କ ସହିତ ତେଣୁ ଯେତେବେଳେ ସେ ଗୋପୀନାଥ ଆଚାର୍ଯ୍ୟଙ୍କ ଠାରୁ ବୁଝିଲେ ଯେ ପ୍ରକୃତରେ ଇଏ ଭାରତୀ କେଶବ ଭାରତୀ ଭାରତୀ ଗୋଟେ ମଧ୍ୟମ ସମ୍ପ୍ରଦାୟ ଉତ୍ତମ ସମ୍ପ୍ରଦାୟ ସବୁ ରହିଛି ସନ୍ନ୍ୟାସୀ ଗୋଷ୍ଠୀରେ ଶଙ୍କରାଚାର୍ଯ୍ୟଙ୍କ ଗୋଷ୍ଠୀରେ ତେଣୁ ସେ କହିଲେ କହେନ ଯଦି ପୁନରପି ଯୋଗପଟ ଦିଆ ସଂସ୍କାର କରି ଉତ୍ତମ ସମ୍ପ୍ରଦାୟ ଆଣିବା ଯଦି କହିବ ତାଙ୍କୁ ମୁଁ ପୁଣି ଉତ୍ତମ ସମ୍ପ୍ରଦାୟକୁ ଆଣିବି ଆଉ ଥରେ ସନ୍ନ୍ୟାସ ଦେବି ତାଙ୍କୁ ତେଣୁ ଶୁନି ଗୋପୀନାଥ ମୁକୁନ୍ଦ ଦୁହେଁ ଦୁଃଖ ହେଲା ଗୋପୀନାଥ ଆଚାର୍ଯ୍ୟ କିଛି କହିଥିଲେ ଶୁଣିକିରି ଗୋପୀନାଥ ଆଚାର୍ଯ୍ୟ ଏବଂ ମୁକୁନ୍ଦ ସେଇଠି ଥିଲେ ବହୁତ ଦୁଃଖ ହେଲେ ଭଗବାନଙ୍କର କ'ଣ ଏସବୁ ଦରକାର ତେଣୁ ଭଟ୍ଟାଚାର୍ଯ୍ୟ ତୁମେ ଏହାର ନାଦାନ ମହିମା ଭଗବତା ଲକ୍ଷଣର ଏହା ତ ସୀମା ତୁମେ ଆକୁ ଜାଣିନ ଇଏ ହେଉଛନ୍ତି ଭଗବାନ ଭଗବାନ ଜାଣିବେ କ'ଣ ଜାଣିବେ ଭଗବାନ କୃପା କଲେ ସେ ଜାଣିବେ ନହେଲେ ଜାଣିପାରିବେ ନାହିଁ ତେଣୁ ତାହାତେ ବିଖ୍ୟାତ ନୁହଁ ପରମେଶ୍ୱର ଅଜ୍ଞ ସ୍ଥାନ କିଛି ନୁହେଁ ବିଜ୍ଞାନ ଗୋଚର ଯେ ମୂର୍ଖ ଆଗରେ କାଲା ଆଗରେ ଭଳିଆ ଚଲେଇଲେ କ'ଣ ହବ ମୂର୍ଖ ଆଗରେ ବିଜ୍ଞତା ପ୍ରକାଶ କଲେ ସେ କ'ଣ ବୁଝିବ ମୂର୍ଖ ଆଗରେ ଗୋଟେ ରହିଛି ପ୍ରଭାବ ଗୋଟେ ରହିଛି କ'ଣ ହଁ ଗୋଟେ ରହିଛି ୱେନ୍ ଇଗ୍ନୋରାନ୍ସ ଇଜ୍ ବ୍ଲିସ୍ ଇଟ୍ ଇଜ୍ ଫୁଲିସ୍ ଟୁ ବି ୱାଇଜ୍ ସବୁ ଅଜ୍ଞମାନ ଭିତରେ କ'ଣ ବିଜ୍ଞତା ପ୍ରକାଶ କରିବ ତେଣୁ ବେଟର ନିଜେ ଅଜ୍ଞ ବୋଲି କହିବ ଆମେ ଜାଣିନୁ କିଛି ସେଇଭଳିଆ ଶିଷ୍ୟଗଣ କହେ ଈଶ୍ୱର କହ କୋର ପ୍ରମାଣ ଆଚାର୍ଯ୍ୟ କହେ ବିଜ୍ଞ ମତ ଈଶ୍ୱର ଲକ୍ଷଣ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବହୁତ ଶିଷ୍ୟ ସବୁ ଥିଲେ ସେଠି ସେମାନେ କହିବେ କେଉଁ ପ୍ରମାଣରୁ କହୁଛ ଏଇ ଭଗବାନ ବୋଲି କ'ଣ ପ୍ରମାଣ ଅଛି କ'ଣ ପ୍ରମାଣ ଭଗବାନ ବୋଲି ପ୍ରମାଣ କ'ଣ ଅଛି 2 ପ୍ରମାଣ ରହିଛି ଗୋଟେ ହେଉଛି ତଟସ୍ଥ ଲକ୍ଷଣ ଗୋଟେ ହେଉଛି କ'ଣ ସୌରଭ ଲକ୍ଷଣ ଏଇ 2 ଲକ୍ଷଣରେ ଭଗବାନ ବୋଲି ନିରୂପଣ କରନ୍ତି ଯେଉଁମାନେ ମୁନି ଋଷିମାନେ ଏସବୁ କଥା ପରେ ବର୍ଣ୍ଣନା କରାଯିବ ଯାହା ହେଉ ଏଠି କହିଲେ ଆଚାର୍ଯ୍ୟ କହେ ବିଜ୍ଞ ମତ ଈଶ୍ୱର ଲକ୍ଷଣ ଈଶ୍ୱର ଲକ୍ଷଣ ରହିଛି 2 ଲକ୍ଷଣ ରହିଛି ଈଶ୍ୱର ଶିଷ୍ୟ କହେ ଈଶ୍ୱର ତତ୍ତ୍ୱ ସାଧି ଅନୁମାନ ଆଚାର୍ଯ୍ୟ କହେ ଅନୁମାନ ନୁହେଁ ଈଶ୍ୱର ଜ୍ଞାନ ସେମାନେ କହିଲେ ଅନୁମାନ ପ୍ରମାଣରେ ଭଗବାନ ଜାଣିବେ ନା ଏ ଲକ୍ଷଣ କ'ଣ ଜାଣିବେ ଅନୁମାନ 4 ପ୍ରମାଣ ରହିଛି ଭାଗବତ ବର୍ଣ୍ଣନା କରାଯାଇଛି କ'ଣ କ'ଣ ନା ଏକାଶକନ୍ଦ୍ର ବର୍ଣ୍ଣନା କରାଯାଇଛି ଇଏ ହେଉଛି ପ୍ରଥମେ ହେଉଛି ଶ୍ରୁତି ଭେଦ ପ୍ରମାଣ ଗୋଟେ ପ୍ରମାଣ ଶ୍ରୁତି ଶ୍ରୁତି ପ୍ରତ୍ୟକ୍ଷ ଆମେ ଆଖିରୁ ଦେଖୁଛେ ମୁଁ ଆଖିରୁ ଦେଖୁଛି ହରିଚରଣ ପ୍ରଭୁ ବସିଛନ୍ତି ମୁଖା ଦେଇକିରି ଏଥିରେ କିଛି ଭୁଲ ଅଛି ପ୍ରତ୍ୟକ୍ଷ ପ୍ରମାଣ କିନ୍ତୁ ସେଥିରେ ଭୁଲ ହେବ ଐତିହ୍ୟ ଇତିହାସ ପ୍ରମାଣ ରହିଛି ଇତିହାସ ରହିଛି ଇତିହାସ ଏଇଟା କୁହାଯାଇଛି ଆକବର ରହିଥିଲେ ଏସବୁ ଜିନିଷ ଏଇଟା ପ୍ରମାଣ ସେଥିରେ ମଧ୍ୟ ଭୁଲ ରହିଛି ଏବଂ ଅନୁମାନ ପ୍ରମାଣ ଅନୁମାନ ପ୍ରମାଣରେ ମଧ୍ୟ ଭୁଲ ରହିଛି 4 ରହିଛି ଏସବୁ 4 ପ୍ରମାଣରେ କିନ୍ତୁ ସବୁଥିରେ ଭୁଲ ରହିଛି କିନ୍ତୁ ଶ୍ରୁତି ପ୍ରମାଣରେ କୌଣସି ଦୋଷ ନାହିଁ କୌଣସି ଭୁଲ ନାହିଁ ଏଇ ଜିନିଷଟା ବୁଝିବାକୁ ପଡ଼ିବ ପ୍ରତ୍ୟକ୍ଷ ପ୍ରମାଣରେ କେମିତି ଭୁଲ ରହିଛି ଆମେ ଦେଖୁଛେ ଏଠି ବସିଛନ୍ତି ଆପଣମାନେ ଦେଖୁଛି କେମିତି ଭୁଲ ରହିଲା ଚାନ୍ସ ଅଛି ଯେମିତି ଆମେ ଦେଖୁଛେ ସୂର୍ଯ୍ୟଙ୍କୁ ଦେଖୁଛେ କିଭଳି ଭାବରେ ଗୋଟେ ଛୋଟିଆ ପିଣ୍ଡୁଳା ଭଳିଆ ରହିଛନ୍ତି ସୂର୍ଯ୍ୟ କ'ଣ ସେଇଭଳି ଭାବରେ ପ୍ରତ୍ୟେକ ପ୍ରମାଣରେ ଭୁଲ ରହିଛି ଇତିହାସ ପ୍ରମାଣରେ ଆମେ ଶୁଣୁଛେ ମହେନ୍ଦ୍ର ହରପା ସରଦା ଏତେ ବର୍ଷ ତଳେ କେତେ ଜଣ କହୁଛନ୍ତି ନା ଏତେ ବର୍ଷ ତଳେ ଏଇଭଳି ଭାବରେ ଚାଲିଛି ତାଙ୍କର ମତାନ୍ତର ଏବଂ ଆଉ ଗୋଟେ ହେଉଛି ଅନୁମାନ ଅନୁମାନ ଗୋଟେ ଲଜିକ୍ ରହିଛି ହ୍ୱେୟାର ଦ୍ୟାର ଇଜ୍ ସ୍ମୋକ୍ ଦ୍ୟାର ଇଜ୍ ଫାୟାର ନିଆଁ ଅଛି ମାନେ ଧୂଆଁ ଅଛି, ଧୂଆଁ ଅଛି, ଧୂଆଁ ଅଛି ମାନେ ସେ ନିଆଁ ରହିଛି, ଲୋକ ଧୂଆଁ ଆସିଲା। କିନ୍ତୁ ଏଇଟା ମୋତେ ଭୁଲ ଅଛି, କିଭଳି ଭାବରେ ନା ଦୂର ପାହାଡ଼ଟା ଆମେ ଦେଖାଯାଉ ଧୂଆଁଳିଆ, କିନ୍ତୁ ସେଇଟା ଧୂଆଁ ନୁହଁ, ସେଠି ସବୁ ଆଉ ବହୁତ ଜିନିଷ ରହିଛି, ଧୂଆଁ ଅଗ୍ନି ନାହିଁ ସେଠି। ତେଣୁ ଏହିଭଳି ଭାବରେ ଅନୁମାନ ପ୍ରମାଣରେ ଭୁଲ ରହିଛି, କିନ୍ତୁ ଶ୍ରୁତି ପ୍ରମାଣରେ କୌଣସି ଦୋଷ ନାହିଁ, କୌଣସି ଭୁଲ ନାହିଁ। କିନ୍ତୁ ଶ୍ରୁତି ପ୍ରମାଣ ଉପରେ ଆମେ ବିଶ୍ୱାସ ଆସିବ ନାହିଁ ଯେତେ ଦିନ ପର୍ଯ୍ୟନ୍ତ ଆମେ ସାଧୁସଙ୍ଗ ନ କରିଛେ। ସାଧୁସଙ୍ଗ କଲେ ହିଁ ଶ୍ରୁତି ପ୍ରମାଣ ଉପରେ ଆମ ବିଶ୍ୱାସ ଆସିବ, ଅନ୍ୟ ପ୍ରମାଣ ଉପରେ ବିଶ୍ୱାସ ତୁଟିଯିବ। ନହେଲେ ସାଧୁସଙ୍ଗ ନ କରିବା ପର୍ଯ୍ୟନ୍ତ ଆମେ ବୈଜ୍ଞାନିକମାନେ ଯାହା କହିଲେ ସେଇଟା ଠିକ୍ କରିବ, ବା ସମାଜ ଯାହା କହିଲା, ନ୍ୟୁଜ୍ ପେପର ଯାହା କହିଲା ସେଇଟା ଠିକ୍, ଏସବୁ କଥା କହିବା। ତେଣୁ ଶିଷ୍ୟମାନେ କହିଲେ ଈଶ୍ୱର ତତ୍ତ୍ୱକୁ ଅନୁମାନ ପ୍ରମାଣ ଜାଣିବ ନା ଆଉ, ଆଚାର୍ଯ୍ୟ ତ ଅନୁମାନ ନୁହେଁ ଈଶ୍ୱର ଜ୍ଞାନ, ଅନୁମାନରେ ଜାଣିପାରିବନି ଭଗବାନଙ୍କୁ। ଏସବୁ ବହୁତ ବିସ୍ତାର ଭାବରେ ତାର ଭାବାର୍ଥ ରହିଛି, ଆମେ ସଂକ୍ଷେପରେ କହୁଛେ। ତେଣୁ ଗୋପୀନାଥ ଆଚାର୍ଯ୍ୟ ଅନୁମାନ ପ୍ରମାଣ ନାହିଁ ଈଶ୍ୱର ତତ୍ତ୍ୱ ଜ୍ଞାନେ, କୃପା ବିନା ଈଶ୍ୱରର କେହ ନାହିଁ ଜ୍ଞାନେ। ମୁଖ୍ୟ ହେଉଛି ଭଗବାନ କୃପା, ଏଇ ଯେଉଁ ଦୁଇଟି ତତ୍ତ୍ୱ ରହିଛି, ସ୍ୱରୂପ ଲକ୍ଷଣ ଏବଂ ତଟସ୍ଥ ଲକ୍ଷଣ, ଏଇଟା ମଧ୍ୟ ଆମେ ଜାଣିପାରିବ ନାହିଁ। ଈଶ୍ୱର ଭଗବାନ କୃପା, ଭଗବାନ କୃପା ବା ଗୁରୁଦେବଙ୍କ କୃପା, ଭଗବାନଙ୍କ କୃପା କେମିତି ଆସିବ, ଗୁରୁଦେବଙ୍କ ମାଧ୍ୟମରେ। ଗୁରୁଦେବଙ୍କ ମାଧ୍ୟମରେ ଗୁରୁଙ୍କ କୃପା ପ୍ରାପ୍ତ ହେଲେ ଆମେ ଏ ତତ୍ତ୍ୱ ସବୁ ଜାଣିବା, ଶାସ୍ତ୍ର ଉପରେ ଆମେ ବିଶ୍ୱାସ ଆସିବ ନା, ବିଶ୍ୱାସ ଆସିବ ନାହିଁ। ତେଣୁ ଈଶ୍ୱରର କୃପା ଲେସ ହୁଏ ତ ଯାହାରେ, ସେଇ ତ ଈଶ୍ୱର ତତ୍ତ୍ୱ ଜାଣିବାରେ ପାରେ। ଈଶ୍ୱର ଆମେ ଭଗବାନ ଜାଣୁଛୁ କେମିତି, ତ ଭଗବାନ କୃପା ଗୁରୁ ମାଧ୍ୟମରେ ଆସିବି, ନହେଲେ କ'ଣ ଜାଣୁଥିଲେ କି ଭଗବାନ ବୋଲି, ଆମେ ଜାଣିନଥିଲେ। ମୁଁ ଜଗନ୍ନାଥଙ୍କୁ ପୂଜା କରୁଥିଲି, ମୁଁ ଆମର ବ୍ରାହ୍ମଣପୁରରେ ଜନ୍ମ ହେଇଥିଲି, ଜଗନ୍ନାଥ ପୂଜା କରୁଥିଲି। କିନ୍ତୁ ଯେତେବେଳେ ଜଣେ କହୁଥିଲେ ଇଏ ଆମର ଇଷ୍ଟଦେବ, ମୁଁ ଚିନ୍ତା କରୁଥିଲି କ'ଣ ଆମେ ପ୍ରକୃତରେ ଇଷ୍ଟଦେବ, କାରଣ ବିଭିନ୍ନ ଦେବାଦେବ ଅଛନ୍ତି ନା, କିଏ ଜାଣିବ ଏ ଭଗବାନ କିଏ, ଲୋକମାନେ ବୁଝିପାରିବେ ନାହିଁ। ଜଗନ୍ନାଥଙ୍କର କୃପା କରିକି ଆମକୁ ତାଙ୍କର ସେବାରେ ନିଯୁକ୍ତ ଦେଇଥିଲେ, ସେଇ ବଂଶରେ ବ୍ରାହ୍ମଣ ବଂଶରେ କରିକିରି ସବୁ ତାଙ୍କର ସେବା ପିଲାଦିନରେ ଆମେ କରୁଥିଲୁ, କିନ୍ତୁ ଆମେ ଜାଣିପାରୁନଥିଲୁ ଇଏ ଭଗବାନ ବୋଲି, ଜଗନ୍ନାଥ ଇଏ ଭଗବାନ ବୋଲି ଆମେ ଜାଣିପାରୁନଥିଲୁ। ଯେତେବେଳେ ଗୁରୁଙ୍କର ଆଶ୍ରୟ ନେଲୁ, ଶାସ୍ତ୍ର ଏସବୁ ପାଠ କଲୁ, ଏସବୁ କାଢ଼ିଲୁ, ତାପରେ ଜାଣିଲୁ ଜଗନ୍ନାଥ ଏବଂ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ନହେଲେ ଏଇଟା କେହି ବୁଝିପାରିବେ ନାହିଁ। ଯାହା ହଉ, ସେ କହୁଛନ୍ତି ଭଗବାନ କୃପାରୁ ହିଁ ଆମେ ଭଗବାନ ବୁଝିବା। ଗୋଟେ ଶ୍ଳୋକ ଉଦ୍ଧାର କଲେ ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ ଏ ଶ୍ଳୋକଟି କହିଛନ୍ତି, ତଥାପି ଦେବ ପଦାମ୍ବୁଜଦ୍ୱୟ ପ୍ରସାଦ ଲେସାନୁଗୃହୀତ ଏବ ହି ଜାନାତି ତତ୍ତ୍ୱଂ ଭଗବନ୍ ମହିମ୍ନ ନାଚାନ୍ୟେକୋ ବିଚିରଂ ବିଚିହ୍ନ। କୋଟି କୋଟି ବର୍ଷ ଧରିକି ଚିନ୍ତା କଲେ ମଧ୍ୟ ଆମେ ଜାଣିପାରିବା ନାହିଁ ଭଗବାନ ଚିରଚିହ୍ନ। କେବଳ ଜାଣିବାର ଉପାୟ ହେଉଛି ପଦା ଭଗବାନଙ୍କର ସେଇ ପାଦପଦ୍ମ ଦ୍ୱୟର ପ୍ରସାଦ ଲେସାନୁଭୂତ, ସାମାନ୍ୟ କୃପା ଜଣେ ପ୍ରାପ୍ତ ହେଇଛି ମାନେ ସେ ବୁଝିପାରିବ ଭଗବାନ ତତ୍ତ୍ୱ, ଭଗବାନ ମହିମ୍ନ, ଭଗବାନ କୃପାକୁ ଜାଣିପାରିବେ। ନ ଚାହାନ ଏକୋପି, ଅନ୍ୟ କୌଣସି ଉପାୟ ନାହିଁ, ଚିରଂ ବିଚିହ୍ନ, ବହୁତ କାଳ ଧରି ଚିନ୍ତା କଲେ ମଧ୍ୟ ଜାଣିପାରିବେ ନାହିଁ। ତେଣୁ ଯଦ୍ୟପି ଜଗଦ୍ଗୁରୁ ତୁମେ ଶାସ୍ତ୍ର ଜ୍ଞାନବାନ, ପୃଥିବୀତେ ନାହିଁ ପଣ୍ଡିତ ତମାର ସମାନ, ଦେବତାମାନ ଗୁରୁ ବୃହସ୍ପତିଙ୍କର ଅବତାର, ଏତେ ଜ୍ଞାନ ରହିଛି କିନ୍ତୁ ଭଗବାନଙ୍କୁ ଜାଣିପାରିଲେ ନାହିଁ, ଜ୍ଞାନ ମାଧ୍ୟମରେ ଭଗବାନ ତାଙ୍କୁ ଜାଣିପାରିବ ନାହିଁ। ଈଶ୍ୱରର କୃପା ଲେସ ନାହିଁ ତମାଦେ, ଅତଏବ ଈଶ୍ୱର ତତ୍ତ୍ୱ ନା ପାରି କିନିତେ, ଈଶ୍ୱରଙ୍କର ତତ୍ତ୍ୱ ତୁମେ କୃପା ପ୍ରାୟ ନାହଁ, ତେଣୁ ତୁମେ ଜାଣିପାରୁନ, ସ୍ୱୟଂ ଭଗବାନ ସେଠି ଅଛନ୍ତି, ତୁମେ ଭାବୁଛ ଏଇ ଜଣେ ମହାପୁରୁଷ, ଏ ଭଗବାନ ନୁହନ୍ତି। ତେଣୁ ତୁମାର ନାହିଁ ତ ଦୋଷ, ଶାସ୍ତ୍ର ଏହି କହେ ପାଣ୍ଡିତ୍ୟରେ ଈଶ୍ୱର ତତ୍ତ୍ୱ ଜ୍ଞାନ କବୁ ନହେ, ପଣ୍ଡିତ ମାଧ୍ୟମରେ, ପାଣ୍ଡିତ୍ୟ ମାଧ୍ୟମରେ ଆମେ ଭଗବାନ ଜାଣିଯିବା ନା, ତୁମେ ତ ଜାଣିପାରିବ ନାହିଁ, ଏଇଟା ଶାସ୍ତ୍ରରେ କୁହାଯାଇଛି। ତେଣୁ ସାର୍ବଭୌମ କହେ ଆଚାର୍ଯ୍ୟ କହ ସାବଧାନେ, ଆଚାର୍ଯ୍ୟ ତାଙ୍କୁ ଭିଣେଇ, ସାବଧାନ ଏଇ କଥା କୁହ, କାହା କଥା କହୁଛି ଜାଣିଛ ତ, ତୁମର ଈଶ୍ୱର କୃପା ହେଇଛି କି ପ୍ରମାଣ, ତମେ ଈଶ୍ୱର କୃପା, ତମେ ଈଶ୍ୱରକୁ ଜାଣିଛ, ଈଶ୍ୱରଙ୍କ କୃପା ପ୍ରାପ୍ତ ହେଇଛି, କ'ଣ ପ୍ରମାଣ ଅଛି, ଅଛି କିଛି? ତେଣୁ ଆଚାର୍ଯ୍ୟ କହେ ବସ୍ତୁ ବିଷୟ ହଏ ବସ୍ତୁ ଜ୍ଞାନ, ଆମେ ଏଇ ବସ୍ତୁ ବିଷୟରେ ଜ୍ଞାନ କେମିତି ଜାଣିଲୁ, ବସ୍ତୁ ବିଷୟ ଆମେ ଜାଣିଛେ ବୋଲି ସେ ଜ୍ଞାନଟା ଆମ ପାଖରେ ଅଛି, ବସ୍ତୁ ବିଷୟରେ ଜ୍ଞାନ ହଏ, ବସ୍ତୁ ତତ୍ତ୍ୱ ଜ୍ଞାନ ହଏ କୃପା ତ ପ୍ରମାଣ। ସେ ବସ୍ତୁ ବିଷୟରେ ଆମେ ଜାଣିଲେ କେମିତି ସେ ବସ୍ତୁ ବିଷୟରେ ବସ୍ତୁର କୃପା ବା ବସ୍ତୁ ବିଷୟ କୃପା କରିଥିବାରୁ ଆମେ ସେ ବସ୍ତୁ ବିଷୟରେ ଜାଣୁଛେ ଇଏ ହେଉଛି ଏଇଭଳି ଭାବରେ ଜଣେ ବ୍ୟକ୍ତି ଅପରିଚିତ ବ୍ୟକ୍ତି ଆସୁଛନ୍ତି ସେ ଯଦି ତାଙ୍କ ପରିଚୟ ନ ଦେବେ ତାହେଲେ ଆମେ କେମିତି ଜାଣିବା ତାଙ୍କ ବିଷୟରେ ସେ ତାଙ୍କ ପରିଚୟ ଠିକ୍ ଠିକ୍ ଭାବରେ ଯଦି ଦେବେ ତାହେଲେ ଆମେ ଜାଣିବା ଇଏ ହେଉଛନ୍ତି ଆମକ ବ୍ୟକ୍ତି ନହେଲେ ଆମେ ଜାଣିପାରିବା ନାହିଁ ତେଣୁ ଏହାର ଈଶ୍ୱରରେ ସବ ଈଶ୍ୱର ଲକ୍ଷଣ ମହାପ୍ରେମା ବେଶ ତୁମେ ପାଇଛ ଦର୍ଶନ ତାଙ୍କ ପ୍ରେମକୁ ଦେଖିଥିଲ ଅଷ୍ଟସାତିକ ବିକାର ଦେଖିଲ ଇଏ ହେଉଛନ୍ତି ଭଗବାନ ସବୁ ଈଶ୍ୱର ଲକ୍ଷଣ ରହିଛି କିନ୍ତୁ ତୁମେ ଜାଣିପାରୁନ କାରଣ ତାଙ୍କ କୃପା ପାଇନ ତବୁ ତ ଈଶ୍ୱର ଜ୍ଞାନ ନା ହଇ ତୁମାର ଈଶ୍ୱରର ମାୟା ହି କଲି ବୋଲି ବ୍ୟବହାର ଏ ଭଗବାନଙ୍କ ମାୟା ସେ ଚାହିଁନାହାନ୍ତି ତୁମକୁ ଦେଖା ମାନେ କୃପା ମାନେ ଦେଇନାହାନ୍ତି ତୁମକୁ ଜ୍ଞାନ ଦେଇନାହାନ୍ତି ସେଥିପାଇଁ ତୁମେ ଜାଣିପାରୁନ ଦେଖିଲେ ନା ଦେଖି ତୋ ତାର ବହିର୍ମୁଖ ଜନ ଶୁଣି ହାସି ସାର୍ବଭୌମ ବରିଲେ ବଚନ ତେଣୁ ବହିର୍ମୁଖମାନେ ଭଗବାନ ଦେଖିକି ମଧ୍ୟ ଦେଖିପାରନ୍ତି ନାହିଁ ତେଣୁ ଏଇଟାକୁ ହସିକିରି ସାର୍ବଭୌମ କହିଲେ ଠିକ୍ ଅଛି ଇଷ୍ଟଗୋଷ୍ଠୀ ବିଚାର କରି ନା କରିବା ଦୋଷ ଶାସ୍ତ୍ର ଦୃଷ୍ଟିରେ କହି କିଛି ନା ହେଲେ ଦୋଷ ମୁଁ ଶାସ୍ତ୍ର ଆଲୋଚନା କରୁଥିଲି ମୋ ଉପରେ ରାଗିବା ଦରକାର ନାହିଁ ମୋର ଦୋଷ ଦେଖିବ ନାହିଁ ମହାଭାଗବତ ହେଉ ଚୈତନ୍ୟ ଗୋସାଇଁ ଏଇ କଲିକାଳ ବିଷ୍ଣୁର ଅବତାର ନାହିଁ କଳିକାଳରେ ଭଗବାନଙ୍କର କୌଣସି ଅବତାର ନାହିଁ ଏଇଠି କୁହାଯାଏନି ତ୍ରିଯୁଗ ତ୍ରିଯୁଗ ବୋଲି କୁହାଯାଇଛି ଭଗବାନ ଯଦି ସବୁ ଜାଗାରେ ଅଛନ୍ତି କିନ୍ତୁ ଭଗବାନ ତ୍ରିଯୁଗ ବୋଲି କୁହାଯାଏ କହିବାର ଉଦ୍ଦେଶ୍ୟ ଥିଲା ସର୍ବଭଟ୍ଟାଚାର୍ଯ୍ୟ କଳିଯୁଗରେ ଭଗବାନଙ୍କ କୌଣସି ଅବତାର ନାହିଁ ସେଥିପାଇଁ ତାଙ୍କୁ ଅତଏବ ତ୍ରିଯୁଗ କରି କହି ବିଷ୍ଣୁ ନା କଳିଯୁଗ ଅବତାର ନାହିଁ ଶାସ୍ତ୍ର ଗାଁ ଶାସ୍ତ୍ରରେ ମନା କରାଯାଇଛି କଳିଯୁଗରେ ଭଗବାନ ନାହାନ୍ତି ବୋଲି ଅବତାର ନେଇନାହାନ୍ତି ଏଇ କଥା ଭାଗବତ ପ୍ରଭୁପାଦ ମହାରାଜ କହିଛନ୍ତି ଭାଗବତ ସପ୍ତମସ୍କନ୍ଧ ନବମସ୍କନ୍ଧ 38 ଶ୍ଳୋକରେ ଏଇଟା କହିଥିଲେ ପ୍ରହ୍ଲାଦ ଭଗବାନ ଆସିଥିଲେ ସତ୍ୟଯୁଗରେ ସତ୍ୟଯୁଗରେ ଆସିଥିଲେ କିନ୍ତୁ କଳିଯୁଗରେ ଯେ ଭଗବାନ ଆସିବେ ନୃସିଂହ ଲକ୍ଷ୍ମୀ କ'ଣ ଗୌରାଙ୍ଗ ମହାପ୍ରଭୁ ବୋଲି ସେ ଜାଣିଥିଲେ ତେଣୁ ସେ ଶ୍ଳୋକଟି କହିଲେ ଇଠାଂ ତେଜ କୃଷି ଦେବ ଦଶାବତାରେ ଲୋକାନୁଭାବ ଜଗତ ପ୍ରତିଭା ଧର୍ମ ମହାପୁରୁଷ ପାସ ଯୁଗାନୁଭୁତ୍ତମ ଛନ୍ନ କଳୌଜ ତବଭ ତ୍ରିଯୁଗତ ସତ୍ୟମ ଏ ପ୍ରାର୍ଥନାଟି ସପ୍ତମସ୍କନ୍ଧ ନବମଧ୍ୟରେ ଅଛି ପ୍ରଭୁ ଆପଣ ବିଭିନ୍ନ ସମାଜରେ ଆସନ୍ତି କେତେବେଳେ ମନୁଷ୍ୟ ସମାଜରେ ଆସନ୍ତି ମନୁଷ୍ୟ ସମାଜରେ ଭଗବାନ ରାମଚନ୍ଦ୍ର ରୂପରେ ଆସିଥିଲେ କୃଷ୍ଣ ରୂପରେ ଆସିଥିଲେ କେତେ ଜଣ ଜାଣନ୍ତି ଭଗବାନ ବୋଲି ଭଗବାନ କହିଲେଣି ଅବଜାଣନ୍ତି ମା ମୂଢ଼ା ମାନ ଚିନ୍ତନ ମା ଆସିଥାନ୍ ରାମଚନ୍ଦ୍ର ମର୍ଯ୍ୟାଦା ରକ୍ଷା କରି ସେ କହୁନଥିଲେ ମୁଁ ଭଗବାନ ବୋଲି କିନ୍ତୁ ଭଗବାନ କହିଲେ କୃଷ୍ଣ କହିଲେ ମୁଁ ଭଗବାନ ଭଗବାନ କହିଲେ ଅହମ୍ ସର୍ବସେ ପ୍ରଭୁ ମୁଁ ସବୁଠାରୁ ପ୍ରଭାବ ମୋର ସବୁକିଛି ମୁଁ ସବୁକିଛି ମୂଳ ଏଇସବୁ କଥା କହିଲେ କିନ୍ତୁ ତଥାପି ମୂଢ଼ ଲୋକମାନେ ଭାବିବେ କ'ଣ ଇଏ ଜଣେ ମନୁଷ୍ୟ ଭଗବାନ କହୁଛନ୍ତି ମନୁଷ୍ୟ ଭଗବାନ ନୁହନ୍ତି ଅବଜାଣନ୍ତି ମା ମୂଢ଼ା ମାନ ଚିନ୍ତନ ମା ଚିନ୍ତନ ତେଣୁ କେତେବେଳେ ମନୁଷ୍ୟ ସମାଜରେ ଆସନ୍ତି କେତେବେଳେ ତୀର୍ଯ୍ୟ ପଶୁ ସମାଜରେ ଆସନ୍ତି ଯେତେବେଳେ ଯେଭଳି ଭାବରେ ଭଗବାନ ବରାହ ରୂପରେ ଆସିଥିଲେ କେତେବେଳେ ଋଷି ସମାଜରେ ଆସନ୍ତି ଭଗବାନ ପର୍ଶୁରାମ ଏବଂ ଦେବ ସମାଜରେ ଭଗବାନ ବାମଦେବ ରୂପରେ ଆସିଥିଲେ କେତେ ଧସା ତାରି ଜଳ ଜୀବ ହିସାବରେ ଆସିଥିଲେ ଭଗବାନ କ'ଣ ଭଗବାନ କୁର୍ମ ରୂପରେ ଆସିଥିଲେ ଭଗବାନ ମୀନ ରୂପରେ ଆସିଥିଲେ ଏବଂ ଲୋକାନ୍ କାହିଁକି ଆସନ୍ତି ନା ଲୋକାନ୍ ବିବାହ ବୟସୀ ହଂସି ଜଗତ ପ୍ରତିଭା ଲୋକମାନଙ୍କୁ ତାଙ୍କୁ ଆନନ୍ଦ ପ୍ରଦାନ କରିବେ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ ଅସାଧୁମାନଙ୍କୁ ତାଙ୍କ ହତ୍ୟା କରିବେ ତାଙ୍କୁ ବିନାଶ କରିବେ ଏବଂ ଜଗତ ପ୍ରାରମ୍ଭ କରିବେ ଭଗବାନ ଧର୍ମ ମହାପୁରୁଷ ସେ ହେଉଛନ୍ତି ମହାପୁରୁଷ ଏ ଧର୍ମକୁ ସେ ସ୍ଥାପନ କରନ୍ତି ପଛି ପାଞ୍ଚ ଯୁଗାନୁଭୂତ୍ୟମ ପ୍ରତି ଯୁଗରେ ସେ ଆସନ୍ତି କିନ୍ତୁ ଛନ୍ନ କଳୌଜ ଦବ ସ୍ତ୍ରୀଯୁଗ ତତ୍ସ୍ରମ କିନ୍ତୁ କଳିଯୁଗରେ ସେ ଛନ୍ନ ଅବତାରରେ ଆସନ୍ତି ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ ତେଣୁ ଶୁଣିଆ ଆଚାର୍ଯ୍ୟ କହେ ଦୁଃଖିନିୟମାନେ ଶାସ୍ତ୍ରଜ୍ଞ କରିବା ତୁମେ କର ଅଭିମାନ ଏ କଥା ଯେତେବେଳେ ସର୍ବଙ୍କ ଭଟ୍ଟାଚାର୍ଯ୍ୟ କହିଲେ କଳିଯୁଗରେ ଭଗବାନଙ୍କ ଅବତାର ନାହିଁ ସେଥିପାଇଁ ତାଙ୍କୁ ତ୍ରିଯୁଗ ବୋଲି କୁହାଯାଏ ଗୋପୀନାଥାଚାର୍ଯ୍ୟ ଶୁଣିକି ବହୁତ ମନ ଦୁଃଖ କଲେ କହିଲେ ଆପଣ ଏତେ ଶାସ୍ତ୍ରଜ୍ଞ ହେଇକିରି ମଧ୍ୟ ଜାଣିପାରୁନାହାନ୍ତି ତାର ଅର୍ଥ କ'ଣ ଭାଗବତ ଭାରତ ଦୁଇ ଶାସ୍ତ୍ରର ପ୍ରଧାନ ସେଇ ଦୁଇ ଗ୍ରନ୍ଥ ବାକ୍ୟ ନାହିଁ ଅବଧା ଶାସ୍ତ୍ରମାନ ଭିତରେ ଶ୍ରେଷ୍ଠ ଶାସ୍ତ୍ର ହେଉଛି ଦୁଇଟି ଗୋଟେ ହେଉଛି ଭାଗବତ ଆଉ ଗୋଟେ ହେଉଛି ମହାଭାରତ ମହାଭାରତ ଭାଗବତ ସମସ୍ତେ ବୁଝିପାରିବେ ନାହିଁ ଭାଗବତ ସମସ୍ତେ ବୁଝିବେ କିନ୍ତୁ ବେଦ ସମସ୍ତେ ବୁଝିପାରିବେନି ସେଠି ମହାଭାରତ ରଚନା କରାଗଲା କିନ୍ତୁ ସବୁ ରଚନା କରିକି ମଧ୍ୟ ବ୍ୟାସଦେବ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ ସେଥିପାଇଁ ସେ ଅନ୍ତିମରେ ଭାଗବତ ରଚନା କଲେ ତେଣୁ ଏହି ଦୁଇଟି ମୁଖ୍ୟ ଗ୍ରନ୍ଥ সেই দুই কহে করে যে সাক্ষাৎ অবতার তুমি কহ কলি তো নাই বিষ্ণু প্রসাদ সেই দুইটার বর্ণনা করা যায় কলিরে ভগবান আসন্তি আর তুমি কৌশ ভগবান আসন্তি নাই কলিযুগরে কলিযুগে পেলা অবতার না করে ভগবান অতএব ত্রিযুগ করি কহিতার না কলিযুগরে ভগবান লীলা অবতার করতে না যেমি সত্য তৃতীয় দ্বাপর যুগরে করতে সেইভাবে ভাবে কলিযুগরে করতে না তেমন তা ত্রিযুগ বলে কুযায় প্রতিযুগে করে না কৃষ্ণ যুগ অবতার তর্কনিষ্ঠ হৃদয় তোমার নাহক বিচার ভগবান কহিলে না চন্দ্র সমবান যুগে যুগে প্রতিযুগের ভগবান আসতে কৃষ্ণ যুগ অবতার নিহতি প্রতিযুগ যুগ অবতার রয়েছেন কিন্তু তুমি যেহেতু তর্কনিষ্ঠ তেমন তুমি এসব বুঝিপার না আসন বর্ণাস্তবে গুণতম যুগম তনু শুক্ল রক্ত শতাব্দী ইদানী কৃষ্ণদান কথা দশম সন্ধ্যা অষ্টম অধ্যায়ের বর্গাচার্য ভগবান কৃষ্ণকর নামকরণের কথা কৌলে সে সবু যুগে আসতে সত্যযুগে সে শুক্ল বর্ণরে আসতে ত্রেতা যুগে রক্ত বর্ণরে আসতে দ্বাপর ইদানী কৃষ্ণদান কথা দ্বাপর যুগে কৃষ্ণ বর্ণরে আসতে এবং পীত বর্ণরে আসতে কেউ যুগ আগে যুগ রা সেটা কলি যুগ ইদানী কৃষ্ণদান কথা ইতি দ্বাপর উর্বিশ স্তুবন্তি জগদীশ্বর নানা তন্ত্র বিধানেন কড়াহী তথা শুনে রাজা নিমি কু নবজগন্ধ কথা কৌলে একাশ খন্দ দুই রু ছ এই পাঁচটি অধ্যায়ের সব জ্ঞান দিয়েছেন হ্যাঁ অন্তিমের যে রয়েছেন কি তা নাম হচ্ছে কম কবি হবি অন্তরিক্ষ প্রবুধ পিপড়ায়ন তাপরে আভ্যোত্র অথবা উদ্রমেল চমস পরভাজন এই নজন ঋষি সে ঋষভদেবঙ্କ পুত্র পরভাজন কথাটি কে কলিযুগের কি ভগবান দ্বাপরে সে হচ্ছে দ্বাপর বিষয়ে বর্ণনা করি অন্তিম কলি বিষয়ে কৌশল কম কৃষ্ণ ধর্ম দিশা কৃষ্ণ সাঙ্গ পঙ্গা কৃপাশন যজ্ঞ সংকীর্তন প্রায় শুনে এগার পাঁচ বতিশ ইয়ে হচ্ছে ভগবান সে কুটি আসতে না তাঙ্কর সে ভগবান প্রমাণ কর না কৃষ্ণ বর্ণ তাঙ্কর মুখর সবুলে কৃষ্ণ 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 উচ্চারিত হচ্ছে এবং তৃষা কৃষ্ণ তাঙ্কর শরীর রঙ কিভাবে না গৌর বর্ণ এবং সাঙ্গ পাঙ্গাস পার্শ্ব তাঙ্কর অঙ্গ হচ্ছে নিত্যানন্দ প্রভু উপাঙ্গ হচ্ছে অদ্বৈতাচার্য তাঙ্কর অস্ত্র হচ্ছে ভগবান নাম এবং তাঙ্কর পার্শ্ব মান সহ সে আসতে যজ্ঞ সংকীর্তন যজ্ঞ প্রারম্ভ করতে যজ্ঞ সংকীর্তন প্রায় যজন্তি শুভে দেশ অত্যন্ত বুদ্ধিমান ব্যক্তি সে এই সংকীর্তন যজ্ঞের যোগদান করতে এই সংকীর্তন যজ্ঞ নাম হচ্ছে চিহ্ন হচ্ছে এইটা ইস্কন সাতটি রয়েছে না সাতটি সপ্ত জিহ্বা আমার যে যজ্ঞের গোটিয়ে শিক্ষা বাহারে কিন্তু ইয়ে সংকীর্তন রূপক এভাবে যজ্ঞ তার সাতটি শিক্ষা রয়েছে কণ কণ চেতো দর্পণ মার্জনম ভব মহাদাবাগ্নি নির্বাপণম শ্রেয় কৈরব চন্দ্রিকা বিতরণম বিদ্যা বধু জীবনম আনন্দাম বিবর্ধনম প্রতিপদ পূর্ণাম স্বাদনম সর্বাত্ম স্নাপনম পরম বিজেতে শ্রীকৃষ্ণ সংকীর্তনম এই সাতটি ফল ভগবান নাম কীর্তনের সাতটি জিহ্বা প্রথম হচ্ছে চেত দর্পণ মার্জনম আমার হৃদয় সফা করিব ভব মহাদাবাগ্নি নির্বাপণ যে দাবাগ্নিরে সমস্ত দগ্ধীভূত হচ্ছে আদি ভৌতিক আধ্যাত্মিক আদি আদি এসব রয়েছে সেতু সে নির্বাপণ তাকে মুক্ত করেদেব ভব মহাদাবাগ্নি নির্বাপণ শ্রেয় কৈরব চন্দ্রিকা হ্যাঁ শ্রেয় জিনিসটা প্রাপ্ত করাইব হ্যাঁ কৈরব চন্দ্রিকা বিতরণ বিদ্যাবধু জীবন যেমনি গ্রীষ্ম দিবস দিনে খরার তপ্ত হওয়া বেড়ে রাত্রে চন্দ্রকিরণ প্রাপ্ত হলে জন শীতলতা প্রাপ্ত হয়ে সেইভাবে ভাবে ভব মহাদাবাগ্নি নির্বাপন হয়ে গিয়ে শীতলতা প্রাপ্ত হবে ভগবান নামে হ্যাঁ কৈরবচন্দ্রিকা বিতরণ শ্রেয় বিদ্যা বধু জীবন বিদ্যা প্রাপ্ত হবে যে বিদ্যা তা গর্ব দেব না হ্যাঁ তাম্র করব বিদ্যা বধু জীবন এবং আনন্দানন্দ বর্ধন আনন্দ রূপক সাগর সে বড় বড় যাব সেটা গুটুকু হচ্ছে আনন্দানন্দ বর্ধন হ্যাঁ প্রতিপদ পূর্ণামৃত স্বাদ প্রতিপদরে অমৃত পূর্ণ অমৃত প্রাপ্ত হচ্ছে সর্বাত্ম স্থাপন এই ভগবান নামে এইভাবে ভাবে রয়েছে পূর্ণ ভাবে সে ভগবান হয়ে যাবে এই সাতটি রয়েছে ফল সংকীর্তনর ଏଇ ସପ୍ତଜିହ୍ୱା ଏଇ ଏଇଠି ରହିଛି, ଏଇଟା ମୁଁ କେଉଁଠି ପଢ଼ିନାହିଁ, କିନ୍ତୁ ମୋର ହଠାତ୍ ଏଇଟା ମନଟା ଆସିଲା, ତେଣୁ ମୁଁ ଏଇଟା କହିଲି। ଏଇଟା ମୁଁ କେଉଁଠି ପଢ଼ିନାହିଁ, ଏପର୍ଯ୍ୟନ୍ତ ମୁଁ ଏତେ ବହି ପଢ଼ିଲି, ପ୍ରଭୁପାଦଙ୍କର ସବୁ ପଢ଼ିଛି, ସବୁ କରିଛି କରିଛି, କେଉଁଠି ମୁଁ ଏଇଟା ଜାଣିନାହିଁ। ଆପଣମାନେ ଦେଖିବେ କେଉଁଠି ଯଦି ମୋତେ କହିବେ, କିନ୍ତୁ ଏଇଟା ଏଇ ସପ୍ତାହର ସାତଟି ରହିଛି ନା ଶିକ୍ଷା, ଏଇଥିରୁ ରହିଛି ଜଣାପଡ଼ୁଛି, ଏଇଥିରୁ ସାତଟି ଶିକ୍ଷା ଆମର ରହିଛି ଇସ୍କନରେ। ତେଣୁ ଯାହାକୁ ଏହିଭଳି ଭାବରେ ଯେଉଁ କଥା କହିଲେ, ଇଏ ହେଉଛି ପ୍ରମାଣ, ମହାପ୍ରଭୁ କୃଷ୍ଣ ବଳରାମ ମହାପ୍ରଭୁ ଭଗବାନ ବୋଲି ପ୍ରମାଣ ହେଉଛି ଏଇଟା, ନହେଲେ କିଏ ବୁଝିବେ ତାକୁ? ଏତେ ବଡ଼ ବିଜ୍ଞାନ ହେଇକି ଜ୍ଞାନ ମଧ୍ୟ ହେଇକି ଜାଣିପାରିଲେ ନାହିଁ। ସୁବର୍ଣ୍ଣ ଭାଗବତ ପ୍ରମାଣ ଦେଲେ, ଭରତ ମହାଭାରତ ପ୍ରମାଣ ହେଉଛି କ'ଣ? ସୁବର୍ଣ୍ଣ ବର୍ଣ୍ଣ ହିମାଙ୍କୁ ବରାଙ୍ଗନାଙ୍ଗଦି ସନ୍ୟାସ ବିଶ୍ରମ ଶାନ୍ତୁ ନିଷ୍ଠା ଶାନ୍ତି ପରାୟଣ। ସୁବର୍ଣ୍ଣ ବର୍ଣ୍ଣ ହିମାଙ୍ଗ, ସୁବର୍ଣ୍ଣ ବର୍ଣ୍ଣ ପୁଣି ହିମାଙ୍ଗ, ଦୁଇଟି ଯାକ ଏକା ଭଳି ହେଇଯାଉଛି, ତାର ଅଲଗା ଅଲଗା ଅର୍ଥ ଅଛି। ଆଉ ଅର୍ଥ କ'ଣ? ମହାପ୍ରଭୁ ଶ୍ରୀ ଗୌରସୁନ୍ଦର ଅବତାରରେ ସୁବର୍ଣ୍ଣ ବର୍ଣ୍ଣ ଧାରଣ କରନ୍ତି। ବାସ୍ତବରେ ତାଙ୍କର ସମଗ୍ର ସୁଗଠିତ ଦେହ ତରଳ ଯାଇଥିବା ସୁନା ପରି ଅଟେ, ତାଙ୍କର ସର୍ବାଙ୍ଗରେ ଚନ୍ଦନ ଲେପନ କରାଯାଇଥାଏ। ସେ ଜୀବନର ଚତୁର୍ଥ ଆଶ୍ରମ ବା ସନ୍ୟାସ ଗ୍ରହଣ କରିବେ ଏବଂ ଅତ୍ୟନ୍ତ ଆତ୍ମସଂଯମୀ ହେବେ, ଏବଂ ସେ ଭକ୍ତି ମାର୍ଗରେ ନିବଦ୍ଧ ରହି ଏବଂ ସଂକୀର୍ତ୍ତନ ଆନ୍ଦୋଳନ ପ୍ରସାର କରି ମାଓବାଦୀ ସନ୍ନ୍ୟାସୀମାନଙ୍କଠାରୁ ଭିନ୍ନ ହେବେ। ଏ ମହାଭାରତ ପ୍ରମାଣ, ସୁବର୍ଣ୍ଣବର୍ଣ୍ଣ ହିମାଙ୍ଗ ବରାଙ୍ଗ ବିଷ୍ଣୁ ସହସ୍ର ନାମରେ ଏଇଟା ରହିଛି। ତୋମାର ଆଗେ ଏକ ଏଇ କଥାର ନାହିଁ ପ୍ରୟୋଜନ, ଉସର ଭୂମିତେ ଜୈନ ବିଜେର ରୂପଣ। ମରୁଭୂମିରେ ମଞ୍ଜି ପକେଇଲେ କ'ଣ ସେ ଉଠିବ? ଆଉ ଗୋଟେ କଥା ଅଛି, ସେ କହିଥିଲେ କିଏ ତାଙ୍କ ନା ନୟାଗଡ଼ର ସେ ଯେଉଁ କହିଥିଲେ କ'ଣ, ଛାମୁ ଯାହା ହେଲେ ହରସେ ପାଉ ପାଉ କହିଲା ବରସେ ଯଦୁମଣି, କବି ଯଦୁମଣି ଏମନ୍ତ ଭୂମି ଚାକୁଟା ବୁଝେ ନାହିଁ, କବି ଯଦୁମଣି ଏଟା ରଚନା କରିଥିବେ। ଉସର ଭୂମିରେ କ'ଣ ଫଳ କିଛି ହବ, କିନ୍ତୁ କ'ଣ ଲଗେଇଲେ ମଞ୍ଜି ସେଇଭଳି ଭାବରେ ଘଟନା। ଉସର ଭୂମି କାହିଁକି ହେଇଛି, ମରୁଭୂମି କାହିଁକି ହେଇଛି? ଏ ଭୂମି, ଏ ଯେଉଁ ଇନ୍ଦ୍ର ହତ୍ୟା କରିଥିଲେ, ଏ ଯେଉଁ ବୃତ୍ରାସୁରକୁ ହତ୍ୟା କରିଥିଲେ, ସେ ବ୍ରହ୍ମ ହତ୍ୟା ପାପରେ ଚାରି ଜଣ ସେଇଟା ନେଇଥିଲେ, କିଏ କିଏ? ସ୍ତ୍ରୀ, ତାପରେ ଜଳ, ତାପରେ ବୃକ୍ଷ, ତାପରେ ଭୂମି, ଚାରି ଜଣ ନେଇଥିଲେ। ସେଥିପାଇଁ ସେମାନେ କିଛି କିଛି ପାଇଲେ, ଆଶୀର୍ବାଦ ପାଇଲେ ଈଶ୍ୱରଙ୍କଠାରୁ, ଇନ୍ଦ୍ରଙ୍କଠାରୁ, ଏବଂ ଏ ବ୍ରହ୍ମ ହତ୍ୟାର ପାପ ମଧ୍ୟ କିଛି ପାଇଲେ। ସେଇଟା ହେଉଛି ମରୁଭୂମି, ସେଇଟା ମରୁଭୂମି, ଇଏ ହେଉଛି ବ୍ରହ୍ମ ହତ୍ୟାର ପାପର ଗୋଟେ ୱାନ୍ ଫୋର୍ଥ। ଜଳରେ ସେମିତି ରହିଛି କ'ଣ? ବୁଦ୍ଧ ବୁଦ୍ଧ, ତେଣୁ ଯେଉଁଗୁଡ଼ା ବୁଦ୍ଧ ବୁଦ୍ଧ ଜଳ ଅଛି ସେଟା ପିଇବା କଥା ନୁହଁ, ସେଇଟା ହେଉଛି ପାପର ସ୍ଥାନ। ଆମେ ଯେଉଁ ପିଉଛେ ଲିମ୍କା ଚମସମ ଇତ୍ୟାଦି ପିଉଛେ, ବୁଦ୍ଧ ବୁଦ୍ଧ ଜଳ ପିଇବା କଥା ନୁହଁ। ସେଇଭଳି ଭାବରେ ସ୍ତ୍ରୀ ଲୋକମାନେ ତାଙ୍କର ଯେଉଁ ଋତୁ ପ୍ରବାହ ହେଉଛି ସେଇଟା ହେଉଛି ପାପର ଫଳ, ଏବଂ ବୃକ୍ଷ, ବୃକ୍ଷରେ ଯେଉଁ ଅଠା ବାହାରୁଛି, କ୍ଷୀର ବାହାରୁଛି, ସେଇଟା ପାପର ଫଳ, ପିଇବା କଥା ନୁହଁ, ସବୁ ତାଡ଼ି ପିଇ ଦେଉଛନ୍ତି। ଏବଂ ବର ମଧ୍ୟ ପାଇଲେ ଚାରୋଟି, କ'ଣ କ'ଣ? ଜଳ ଯେଉଁଥିରେ ମିଶିବ ତାର ଭାଲ୍ୟୁ ବଢ଼େଇ ଦେବ, କ୍ଷୀରରେ ମିଶିଗଲେ ତାର ଜଳର ଭାଲ୍ୟୁ ପଡ଼ିଯିବ, ଲିଟର ହେଇଯିବ 100 ଟଙ୍କା। ସେଇଭଳି ଭାବରେ ଭୂମିର ବର ପାଇଲେ କ'ଣ ନା, ଖାତ ହେଇଗଲେ ମଧ୍ୟ ସେ ଆପେ ଆପେ ଇଏ ହେଇଯିବ, ପୁରିଯିବ। ସ୍ତ୍ରୀ ଲୋକମାନେ ତାଙ୍କର ଗର୍ଭରେ ସନ୍ତାନ ଥିଲେ ମଧ୍ୟ ସେ ମୈଥୁନ ସୁଖ ଉପଭୋଗ କରିବେ, ଏବଂ ବୃକ୍ଷ ଡାଳ କାଟିଦେଲେ ମଧ୍ୟ ସେ ବଢ଼ିଯିବ, ଜୀବନ ପ୍ରାପ୍ତ ହେବ, ଏସବୁ ରହିଛି। ତେଣୁ ଏଇସବୁ କଥା ରହିଛି ଯେଉଁ ଉସର ଭୂମିରେ, ଆଉ କ'ଣ ହେବ? ବୀଜ ରୋପଣ କଲେ ତୁମର ଉପରେ ତାର କୃପା ଯେବେ ହେବେ, ଏସବୁ ସିଦ୍ଧାନ୍ତ ତେବେ ତୁମେ କହିବେ। ପ୍ରକୃତି ତାହିଁ ହେବ, ମହାପ୍ରଭୁ କୃପା କରିବେ ତାଙ୍କୁ, ଷଡ଼ଭୁଜ ରୂପରେ ଦର୍ଶନ ଦେବେ ତାଙ୍କୁ, ଆମେ ସବୁ ଶୁଣିବା ଏ କଥା। ତେଣୁ ତୁମର ଶିଷ୍ୟ କହେ କୁତର୍କ ନାନା ବାଦ, ଏହାର କି ଦୋଷ ଏହି ମାୟାର ପ୍ରସାର, ମାୟାବାଦ ପ୍ରଚାର କରିଥିଲେ ଶଙ୍କରାଚାର୍ଯ୍ୟ, ତେଣୁ ଏସବୁ କୁତର୍କ ଇତ୍ୟାଦି ସବୁ କରିବେ। ଆମେ ଯେତେବେଳେ ଥିଲୁ ପୁରୀରେ ଥିଲୁ, ଆମର ଅଡିଟୋରିୟମ୍ ଥିଲୁ, ଆମର ସବୁ ସେଇଭଳି ଭାବରେ ଶଙ୍କରାଚାର୍ଯ୍ୟ ଗୋଷ୍ଠୀ ଜଣେ ଥିଲେ ଶିଷ୍ୟ ତାଙ୍କର, ଆମେ ହେଉଛେ ମହାପ୍ରଭୁ ଶିଷ୍ୟ, ତେଣୁ ତାଙ୍କ ଆମେ ସବୁବେଳେ ଝଗଡ଼ା ଚାଲିଥାଏ, ଝଗଡ଼ା ଚାଲିଥାଏ, ଇଏ ତୁମର କ'ଣ ସିଏ ଗୋଟେ ଦାସ ହବ କି ଦାସ ତମ ହବ ଆମେ ଭଗବାନ ଏଇ ସେ ଆଲୋଚନା କରନ୍ତି ଆମେ କାହିଁକି ଦାସ ହବୁ ଆମେ କାହିଁକି ଭଗବାନ ନ ହବୁ ଏଇଭଳି ଭାବ ଆମେ ସବୁ ହଉଥିଲା ସେସବୁ କଥା ତୁମାର ଶିଷ୍ୟ କହେ ଉତ୍ତର୍କ ନାନା ବାଦ ଏହା କି ଦୋଷ ଯଛକ୍ତୁ ବଦତାଂ ବାଦିନଂ ବୈ ବିବାଦ ସମ୍ବାଦ ଉପଭୋଗନ୍ତି କୁର୍ବନ୍ତି ଚୈଷା ମୋହରାତ୍ମ ମୋହ ତସ୍ମୈ ନମଃ ଅନନ୍ତ ଗୁଣାୟ ଭୁବନେ ଷଷ୍ଠ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏ ଦକ୍ଷ ଏଇଟାକୁ ଗାନ ଭଗବାନ ସ୍ତୁତି କରିଛନ୍ତି ଦକ୍ଷ ଯିଏକି ଥିଲେ ବ୍ରହ୍ମାଙ୍କ ପୁତ୍ର ସେ ଶରୀର ତ୍ୟାଗ କରିକିରି ସେ କ'ଣ ପ୍ରଚିତାଙ୍କ ପୁତ୍ର ହେଇକି ଆସିକରି ପୁଣି ତପସ୍ୟା କଲେ ପ୍ରଜା ସୃଷ୍ଟି କରିବା ପାଇଁ ଏସବୁ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତେଣୁ ସେଥିରୁ ଏ ଶ୍ଳୋକଟି ଏଇଟା ରହିଛି ଯଚ୍ ଭଗବାନଙ୍କର ଏଭଳି ଭାବ ରହିଛି ଯତ୍ ସତ୍ୟ ବଦତାଙ୍କ ବାଦି ନା ବିବାହ ବିଭିନ୍ନ ପ୍ରକାର ବାଦି ରହିଛି ଆମର ଛଅଟି ଦର୍ଶନ ରହିଛି ବିବାହ ବିଭିନ୍ନ ପ୍ରକାର ବାଦ ବିବାଦ ସବୁ ରହିଛି ଭଗବାନ ଏମିତି ଭଗବାନ ସେମିତି ଭଗବାନ ନାହାନ୍ତି ଯିଏ କହିଲେ ତ ଅଲଗା କଥା ଯେଉଁମାନେ କହିବେ ଭଗବାନ ଅଛନ୍ତି ତାଙ୍କ ଭିତରେ ମଧ୍ୟ ବିବାଦ ଅଛି କିଭଳି ଭାବ ନା ତାଙ୍କର ଆକାର ନାହିଁ ଯେଉଁମାନେ ଭଗବାନ ତାଙ୍କର ଆକାର ଅଛି ଅଦ୍ଭୁତ ପ୍ରକାର ଆକାର ସେମାନେ କି କ'ଣ ସବୁ କହନ୍ତି ଏଇଭଳି ଭାବରେ ବିଭିନ୍ନ ପ୍ରକାର ବାଦି ରହିଛନ୍ତି ଯତ୍ସତ୍ତାଂ ବାଦିନାମ ବଦତାଂ ବାଦିନାମ ବୈ ବିବାଦ ସମ୍ବାଦ ଭୁବନ୍ତି କେତେବେଳେ ତାଙ୍କ ଭିତରେ ବିବାଦ ହୁଏ କେତେବେଳେ ସମ୍ବାଦ ହୁଏ ହଁ ଭଗବାନ ଏଇଭଳି ଭାବରେ ସମ୍ବାଦ ହୁଏ ତେଣୁ କୁର୍ବନ୍ତି ଚେଷ୍ଟା ମୋର ଆତ୍ମ ସମସ୍ତଙ୍କର ଆତ୍ମମୋହ ହେଇଯାଏ ତସ୍ମୈ ନମଃ ଅନନ୍ତ ଗୁଣାୟ ଭଗବାନ ଏଭଳି ଗୁଣ ରହିଛି ଆମର ଗୋଟେ ଉଦାହରଣ ଦିଆଯାଏ ଯେଭଳି ଭାବରେ ଅନ୍ଧମାନେ ହାତୀକୁ ଦେଖୁଥିଲେ କିଭଳି ଦେଖୁଥିଲେ ଯିଏ ଗୋଡ଼କୁ ଛୁଇଁଲା କହିଲା ହାତୀମାନେ ଗୋଟେ ଖମ୍ବ ଭଳିଆ ଯିଏ ଚୁଣ୍ଡକୁ ଛୁଇଁଲା ହାତୀମାନେ ଗୋଟେ ରସି ଭଳିଆ ମେଟା ରସି ଯିଏ କାନକୁ ଛୁଇଁଲା ସେ କହିଲା ହାତୀମାନେ ଗୋଟେ କୁଲା ଭଳିଆ ଏଇଭଳି ଭାବରେ ସମସ୍ତେ ଅଲଗା ଅଲଗା କରି କହିଲେ କିନ୍ତୁ ଯାହା ଚକ୍ଷୁ ରହିଛି ସେ ଜାଣିବ ହାତୀ ସବୁକିଛି ରହିଛି ତା ଭାବରେ ସେଇଭଳି ଭାବରେ ଯେଉଁମାନେ ଭକ୍ତ ସେମାନେ କହିବେ ଭଗବାନ ଏଇଭଳି ଭାବରେ ତାଙ୍କର ଶରୀରରେ ଅଙ୍ଗ କାର୍ଯ୍ୟ ହେଉଛନ୍ତି ବ୍ରହ୍ମ ସେ ସବୁଠାରୁ ବିସ୍ତାରିତ ହୋଇକି ରହିଛନ୍ତି ସେ ହେଉଛନ୍ତି ପରମାତ୍ମା ଏବଂ ସିଏ ହେଉଛନ୍ତି ଈଶ୍ୱର ପରମ କୃଷ୍ଣ ସେ ହେଉଛନ୍ତି ମୂଳ ଭଗବାନ ଏଇଭଳି ଭାବରେ ଭକ୍ତମାନେ କହିବେ ଅନ୍ୟମାନେ ଜାଣିପାରିବେ ନାହିଁ ତେଣୁ ଯୁକ୍ତି ଯୁକ୍ତଂ ଚ ସନ୍ତି ସର୍ବତ୍ର ଭାସନ୍ତେ ବ୍ରାହ୍ମଣ ଯଥା ମାୟା ମଧ୍ୟ ମୃଦ୍ଗୃହଂ ବଦତାଂ କିଘଟନ ବିଦ୍ୱାନ ବ୍ରାହ୍ମଣମାନେ ଯାହା କହନ୍ତି ପ୍ରାୟ ସବୁ ଘଟଣାରେ ତାହା ଗ୍ରହଣ କରାଯାଇଥାଏ ଯେଉଁ ବ୍ୟକ୍ତି ମୋର ମାୟା ଶକ୍ତିର ଆଶ୍ରୟ ନିଏ ଏବଂ ତାର ପ୍ରଭାବରେ କଥା କୁହେ ତା ପକ୍ଷରେ କିଛି ଅସମ୍ଭବ ନୁହେଁ ତର୍କ ତାର୍କିକ ମଧ୍ୟ ରହିଛନ୍ତି ଆମେ ଜଣେ ତାର୍କିକ ଥିଲେ ପ୍ରସିଦ୍ଧ ତାର୍କିକ କିଏ ଚାରବା ଯାବ ଯିବେ ସୁଖମ ଯିବେ ଭସ୍ମୀ ଭୂତ ସେ ଦେହସ୍ୟ କୃତପୁରରେ ଆଗମନ କରେ ଜଣେ ଋଷି ଭାରତ ଋଷି ଏଭଳି ଭାବରେ କହିବେ ଯେତେଦିନ ବଞ୍ଚିବ ଆନନ୍ଦରେ ବଞ୍ଚ କେମିତି ଆନନ୍ଦ କରିବା ନା ଘିଅ ଖାଇକିରି ଆନନ୍ଦ କର ମାନେ ଘିଅରେ ପ୍ରସ୍ତୁତ ସବୁ ବହୁତ ସୁନ୍ଦର ପ୍ରକାର ସବୁ ଖାଦ୍ୟ ସବୁ ରହିଛି ନନଭେଜ୍ ଖାଇବା ପାଇଁ କହିନାହାନ୍ତି ଆଉ ପଇସା ନା ଋଣ କରିବୁ ଆଉ ସୁଝିବା କେମିତି ନା ସୁଝିବା କ'ଣ ଦରକାର ଭସ୍ମୀଭୂତ ଦେହ ଶରୀର ମୃତ୍ୟୁବରଣ କଲେ ଦୁହାଁ ପୋଡ଼ା ହେଇଗଲା ସୁହା ହେଇଗଲା ଆଉ କ'ଣ ଆସିବ ସେ ଆସିବ ନା ଆସିବ ନା ଋଣ ପରିଶୋଧ କରିବ ଏଇଭଳି ଭାବରେ ଆମର ଭାରତବର୍ଷର ପ୍ରଭୁପାଦ ମାନେ ପଚାରିଥିଲେ ପ୍ରଭୁପାଦ ଭାରତବର୍ଷର ଜଣେ ଋଷି ଏଇଭଳି ଭାବରେ କହିଲେ ନା ହଁ ଭାରତବର୍ଷ ଋଷି ବୋଲି ସେ କହିଲେ ଗୀତ ପିଇବେ ଆଉ ତମର ରୋଷେଇ ଭିତରେ ସେଠି ମାଂସ ଖାଇବେ ନହେଲେ ମଦ ପିଇବେ କହିଥାନ୍ତି ସେ କିଏ ଜାଣିଛି ଆନନ୍ଦ ଏମିତି ହବ ମଦ ମାଂସ ଖାଇକିରି ଆନନ୍ଦ ହବ ନା କ'ଣ ଅନ୍ୟ ଘାସ ଖାଇକିରି ଆନନ୍ଦ ପାଇବେ ଏଭଳି କଥା ରହିଛି ତେଣୁ ତମେ ଭଟ୍ଟାଚାର୍ଯ୍ୟ କହେ ଯାହା ଗୋସାଇଙ୍କ ସ୍ଥାନେ ଆମର ନାମେ ଗଣ ସହିତ କର ନିମନ୍ତ୍ରଣେ ପରେ ସବୁ ଆଲୋଚନା କରିବା ଏବଂ ତାଙ୍କ ଖାଦ୍ୟ ପଦାର୍ଥ ବ୍ୟବସ୍ଥା କର ତାପରେ ଅନ୍ୟ କଥା ଆଲୋଚନା କରିବା କହିକିରି ପ୍ରସାଦ ଆମେ ଜାଣେ କରାଉ ଆଗ ଭିକ୍ଷା ପଶ୍ଚାତ ଆସି ଆମର କରାଉ ଭିକ୍ଷା ଶିକ୍ଷା ଆମେ ପରେ ଶିକ୍ଷା ଦେବା ଆମେ ତାଙ୍କୁ ଖାଇବାକୁ ଦିଅ ଭୁକିଲା ପୁଟିରେ କ'ଣ ଭଜନ ହରିକର ଭଜନ କରିବେ ଭୁକେ କ'ଣ ରହିଛି ଭୁକେ ଭଜନ କିଏ କରିବ ଲେଲ ତୁମ କଣ୍ଠମାଲା ଆମେ କହୁଛୁ ତମେ ଭୋକରେ କାହିଁକି ରହିବ, ଖାଦ୍ୟ ଗ୍ରହଣ କରି ଭଗବାନ ନାମ ନିଅ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ ରାମ ହରେ ରାମ ରାମ ହରେ ପ୍ରସାଦ ଆଚାର୍ଯ୍ୟ କର୍ମ ଆଚାର୍ଯ୍ୟ ଭଗ୍ନପତି ସାଲବ ଭଟ୍ଟାଚାର୍ଯ୍ୟ ନିନ୍ଦା ସ୍ତୁତି ହାସ୍ୟ ଶିକ୍ଷା କରାଣ ଆଚାର୍ଯ୍ୟ, ଏଭଳି ଭାବରେ ତାଙ୍କର ଶିକ୍ଷା ଚାଲିଥିଲା। ଆଚାର୍ଯ୍ୟର ସିଦ୍ଧାନ୍ତେ ମୁକୁନ୍ଦେହର ହୈଲ ସନ୍ତୋଷ, ଭଟ୍ଟାଚାର୍ଯ୍ୟର ବାକ୍ୟ ମନେ ମାନେ ହୈଲ ଦୁଃଖ ରୋଷ, ଏବଂ ଖାଲି ଯେ ଦୁଃଖ ହେଲା ତାହା ନୁହଁ, କ୍ରୋଧ ମଧ୍ୟ ହେଲା। ଇଏ ଏଭଳି ଭାବରେ ବିଜ୍ଞ ବ୍ୟକ୍ତି ବୋଲି କହୁଛନ୍ତି। ଗୋସାଇର ସ୍ଥାନେ ଆଚାର୍ଯ୍ୟ କହିଲେ ଆଗମନ, ଭଟ୍ଟାଚାର୍ଯ୍ୟ ନାମ ତାହାରି କହିଲେ ନିମନ୍ତ୍ରଣ। ମହାପ୍ରଭୁଙ୍କୁ ଆସି କହିଲେ ପ୍ରଭୁ ଆଜି ଆପଣଙ୍କୁ ଭଟ୍ଟାଚାର୍ଯ୍ୟ ସର୍ବଭଟ୍ଟାଚାର୍ଯ୍ୟ ନିମନ୍ତ୍ରଣ କରିଛନ୍ତି, ଆପଣ ସେଇଠି ଖାଦ୍ୟ ଗ୍ରହଣ କରିବେ। ମୁକୁନ୍ଦ ସହିତ କହେ ଭଟ୍ଟାଚାର୍ଯ୍ୟର କଥା, ଭଟ୍ଟାଚାର୍ଯ୍ୟ ନିନ୍ଦା କରେ ମନେ ପାଏ ବ୍ୟଥା, ତେଣୁ ଭଟ୍ଟାଚାର୍ଯ୍ୟ ବିଷୟରେ କହିଲେ ଶୁଣିକରି ବହୁତ ଦୁଃଖ ପାଇଲେ ମହାପ୍ରଭୁ, ମଧ୍ୟ ଦୁଃଖ ପାଇଲେ, ସେମାନେ ମଧ୍ୟ ଦୁଃଖ ପାଇଲେ, ମହାପ୍ରଭୁ ଦୁଃଖ ପାଇଲେ ନାହିଁ, କାହିଁକି ମହାପ୍ରଭୁ ହସିବେ। ଶୁଣି ମହାପ୍ରଭୁ କହେ ଏଇଛି ମତ କହ, ଭଗବାନ ଜାଣିଛନ୍ତି ଶିକ୍ଷା କରୁଛନ୍ତି, ଆମକୁ ଶିକ୍ଷା, ଆମ ପାଇଁ ଶିକ୍ଷା ନା, ଆମ ପାଇଁ ଶିକ୍ଷା। ଯିଏ କହୁଛନ୍ତି ଭଗବାନ ନାହାନ୍ତି ବୋଲି ଆଜି ସେ ଭଗବାନ ବୋଲି ନୃତ୍ୟ କରିବେ। ପାଶ୍ଚାତ୍ୟ ଜଗତର ଲୋକମାନେ ଭଗବାନ ମାନୁଥିଲେ, କିନ୍ତୁ ଆଜି ମହାମନ୍ତ୍ର କୀର୍ତ୍ତନ କରି ନୃତ୍ୟ କରୁଛନ୍ତି। ପ୍ରଭୁପାଦ ଯିବା ପୂର୍ବରୁ କ'ଣ କରୁଥିଲେ, ସବୁ ଅବକ୍ଷ ବକ୍ଷଣ କରିକିରି, ନିଶାଦ୍ରବ୍ୟ ସେବନ କରିକିରି, ଅବୈଧ ସଙ୍ଗ ସ୍ତ୍ରୀସଙ୍ଗ କରିକିରି, ଏଇଭଳି ଭାବେ ଯିବା ଇତ୍ୟାଦି କରିକିରି ରାସ୍ତାରେ ଗଢ଼ୁଥିଲେ, ସୁଇସାଇଡ଼ କରୁଥିଲେ। କିନ୍ତୁ ପ୍ରଭୁପାଦ ମହାରାଜ କହନ୍ତି ପ୍ରଭୁପାଦ ଯିବା ପୂର୍ବରୁ ସେସବୁ ଥିଲା, ଚର୍ଚ୍ଚ ଥିଲା, ଚର୍ଚ୍ଚ ଥିଲା, ତାଙ୍କର ଚର୍ଚ୍ଚରେ ସଣ୍ଡେରେ ସବୁ ଯାଆନ୍ତି ସେମାନେ, ଚର୍ଚ୍ଚରେ ଯାଇକରି ସେଠି ସବୁ କନଫ୍ୟୁଜ୍ କରନ୍ତି, ଆମେ ଏଇ ଦୋଷ କଲୁ ଆମର କ୍ଷମା କରନ୍ତୁ କହିକି ପୁଣି ଆରମ୍ଭ କରିବେ। ସୋମବାର ଶନିବାର ପାପ କରିବେ, ରବିବାର ଆସିକରି ପ୍ରାଶ୍ଚିତ କରିବେ, ମାନେ କହିଦେବେ ଆମେ ଏହା ଦୋଷ କରିଛୁ, ଇଏ ହେଉଛି କନଫ୍ୟୁସନ୍। କିନ୍ତୁ ତଥାପି ରବିବାର କିଏ ଆସିନଥିଲେ, ଖାଲି ପଡ଼ୁଥିଲା। କିନ୍ତୁ ସେଇ ଚର୍ଚ୍ଚକୁ ଯେତେବେଳେ ପ୍ରଭୁପାଦ ମହାରାଜ ଗଲେ ତାକୁ କନଭର୍ଟ କରିଦେଲେ, ମନ୍ଦିରରେ କନଭର୍ଟ କରିଦେଲେ, ଭଗବାନଙ୍କର ଗୁଣଗାନ ହେଲା, ଭର୍ତ୍ତି ହେଇଗଲେ ଲୋକମାନେ, ଗୋବିନ୍ଦ ଆଦି ପୁରୁଷ ତାମି, ଗୋବିନ୍ଦ ଆଦି ପୁରୁଷ ତାମ ଲୋକ ଭିଡ଼ ହେଇଯିବେ। ଏବେ ସେଥିପାଇଁ ତ ସେ ଆସୁଥିଲା, ବିଶେଷ ସଣ୍ଡେ ମାନଙ୍କରେ ସଣ୍ଡେ ଫିଷ୍ଟରେ ସବୁ ଆସି ପହଞ୍ଚି ଯାଉଥିଲେ, ହଜାର ହଜାର ସଂଖ୍ୟାରେ ଆସୁଥିଲେ, ଏବଂ ପ୍ରଭୁପାଦ ମହାରାଜ ନିଜେ ସବୁ ରୋଷେଇ କରି ତାଙ୍କୁ ଖାଇବାକୁ ଦେଉଥିଲେ, ଖାଇବାକୁ ଦେଉଥିଲେ ତାହା ନୁହଁ, ସେ ସବୁ ପ୍ଲେଟ୍ ସବୁ ସଫା କରୁଥିଲେ, ପ୍ରଭୁପାଦ ନିଜେ ସବୁ କରୁଥିଲେ। କେତେ କଷ୍ଟ ସେ ସ୍ୱୀକାର କରିଛନ୍ତି, ଆଜି ଇସ୍କନ ସାରା ପୃଥିବୀରେ ପ୍ରସାରିତ ହେଇଛି। କେମିତି ହେଲା, ସମ୍ଭବ ହେଲା, ଏଇ ସାଧୁଙ୍କ କୃପାରୁ ଏଇଟା ହେଇପାରିଲା। ପ୍ରଭୁପାଦ ପୂର୍ବରୁ ବହୁତ ସାଧୁ ଯାଇଥିଲେ ଭାରତବର୍ଷରୁ, କିନ୍ତୁ ସେମାନେ ତାଙ୍କୁ କ'ଣ ଭକ୍ତ କରିବେ, ସେମାନେ ଅଭକ୍ତରେ ପରିଣତ ହେଇକି ଆସିଲେ। ଆମର ତଥାଗତ ସନ୍ନ୍ୟାସୀ ଯାଇଥିଲେ ସେଠିକି, ସେମାନେ ଯେତେବେଳେ ଆସିଲେ ଦୁଇ ଦୁଇଟି ଲେଖା ସ୍ତ୍ରୀ ଆଣିକି ଆସିଲେ, ଏବଂ କହିଲେ ତମେ ଯାହା ଖାଉଛ ଖାଅ, କିଛି ଅସୁବିଧା ନାହିଁ, ମାସ ମାସ ଯାହା ଖାଏ କିଛି ଅସୁବିଧା ନାହିଁ, ଭଗବାନ ନାମ ଖାଇବାଟି କ'ଣ ଅଛି, ଖାଇବାର କ'ଣ ସମ୍ପର୍କ ଅଛି। ଏଇଭଳି ଭାବରେ ତଥାଗତ ଯାହାଙ୍କ ବିଷୟରେ ଆମେ ଶୁଣୁଥିଲୁ, ପିଲାଦିନେ ସ୍କୁଲରେ ପଢ଼ୁଥିଲୁ, ଯେ ସେମାନେ ବହୁତ ବଡ଼ ବଡ଼ ଧର୍ମ ପ୍ରଚାରକ, ସେମାନେ ବହୁତ ଧର୍ମ କରିଥିଲେ, ସାରା ପୃଥିବୀ ସ୍ତବ୍ଧ ହେଇଯାଇଥିଲେ। ଏଇଭଳି ଭାବରେ ଧର୍ମ ତେଣୁ ଭଗବତ ତତ୍ତ୍ୱ ଜାଣିବା ଏତେ ସହଜ କଥା ନୁହଁ। ଏହା ହଉ, ଏଇଭଳି ଭାବରେ ମହାପ୍ରଭୁ କହିଲେ ଯେ ମହାପ୍ରଭୁଙ୍କ ଏଛି ମତ କହ, ଆମ ପ୍ରତି ଭଟ୍ଟାଚାର୍ଯ୍ୟର ହେ ଅନୁଗ୍ରହ, ଆମ ପ୍ରତି ସେ କୃପା କରୁଛନ୍ତି, ତେଣୁ ଆମର ସନ୍ୟାସ ଧର୍ମ ଚାହେଁ ରାକ୍ଷିଦେ, ବାତ୍ସଲ୍ୟ କରୁଣା କରେ କି ଦୋଷ ଏହା ଦେ, ବାତ୍ସଲ୍ୟ ଭାବରେ ସେ ଆମେ ଭଲ କହୁଛନ୍ତି, ତାଙ୍କର କିଛି ଦୋଷ ନାହିଁ। ଆର ଦିନ ମହାପ୍ରଭୁ ଭଟ୍ଟାଚାର୍ଯ୍ୟ ଶନି ଆନନ୍ଦ କରିଲା ଜଗନ୍ନାଥ ଦର୍ଶନେ, ତେଣୁ ତା ପରଦିନ ସର୍ବମ ଭଟ୍ଟାଚାର୍ଯ୍ୟ ସହିତ ଯାଇକି ଜଗନ୍ନାଥ ଦର୍ଶନ କଲେ। ପ୍ରତିଦିନ ମହାପ୍ରଭୁ ଯାଆନ୍ତି ଦର୍ଶନ କରିବା ପାଇଁ ଜଗନ୍ନାଥଙ୍କର। ଭଟ୍ଟାଚାର୍ଯ୍ୟ ସଙ୍ଗେ ତା ମନ୍ଦିର ରହିଲା, ପ୍ରଭୁରେ ଆସନ ଦିଆ ଆସନ ବସିଲା। ଭଟ୍ଟାଚାର୍ଯ୍ୟ ସାଙ୍ଗରେ ମହାପ୍ରଭୁ ଆସିଲେ, ମନ୍ଦିରକୁ ଆସିଲେ। ଭଟ୍ଟାଚାର୍ଯ୍ୟ ରାଜାଙ୍କର ପଣ୍ଡିତମାନେ କେତେ ସମସ୍ତେ ସମାନ କରିବେ ତାଙ୍କୁ। ପ୍ରତାପପୁତ୍ରଙ୍କର ସେ ହେଉଛନ୍ତି ମୁଖ୍ୟ ପଣ୍ଡିତ, ଆସନ୍ତି ତାଙ୍କ ସଭାରେ। ତେଣୁ ସମସ୍ତ ମନ୍ଦିର ସମସ୍ତେ ତାଙ୍କୁ ପ୍ରଣାମ କରନ୍ତି ବା ତାଙ୍କୁ ସବୁ ସମ୍ମାନ ଦିଅନ୍ତି। ତେଣୁ ସିଏ ଆସିକରି, ଭଟ୍ଟାଚାର୍ଯ୍ୟ ଆସିକରି ମନ୍ଦିର ଭିତରେ ତାଙ୍କୁ ଗୋଟେ ଆସନ ଦେଇକରି ତାଙ୍କୁ ବସେଇଲେ ଏବଂ ଶିକ୍ଷା ବେଦାନ୍ତ ପଢ଼େଇଲେ। ବେଦାନ୍ତ ପଢ଼େଇଲେ, ଜନ୍ମାଦି ଅସ୍ୟତ ଶାରୀରିକ ଭାଷ୍ୟ ପ୍ରଦାନ କଲେ। ସାତ ଦିନ ଧରି ଚାଲିବ ଏଇଭଳି ଭାବରେ ବେଦାନ୍ତ ପଢ଼ାଇକି ତେବେ ଆରମ୍ଭ କରିଲା। ସ୍ନେହ ଭକ୍ତି କରି କିଛି ପ୍ରଭୁରେ କହିଲା, ବେଦାନ୍ତ ପଢ଼ିବା ପାଇଁ ଆରମ୍ଭ କଲେ। ମହାପ୍ରଭୁ ଶୁଣିଲେ ଆଉ କ'ଣ କରିବେ। ବେଦାନ୍ତ ଶ୍ରବଣ ହେଇ ସନ୍ନ୍ୟାସର ଧର୍ମ ନିରନ୍ତର କର ତୁମେ ବେଦାନ୍ତ ଶ୍ରବଣ। ଆମେ ମଧ୍ୟ ସେକଥା କହୁଛୁ, ତୁମେ ଶ୍ରବଣ କର, ବେଦାନ୍ତ ଶ୍ରବଣ କର, କିନ୍ତୁ ବେଦାନ୍ତର ଏଇ ଯେଉଁ ଭାଷ୍ୟ ଭାଗବତ ଶ୍ରବଣ କର। ଆମେ ସେଇଟା କହୁଛୁ, ନିତ୍ୟମ ଭାଗବତ ସେବୟା ନଷ୍ଟ ପ୍ରାୟସୁ ଅଭଦ୍ରେଷୁ ନିତ୍ୟମ ଭାଗବତ ସେବୟା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତି ଭଗତି ନୈଷ୍ଠିକି। ପ୍ରତିଦିନ ଯଦି ଆମେ ଶୁଣିବା ଭଗବାନ ପ୍ରତି ଭକ୍ତି ଆସିବ। ଭକ୍ତିରେ ପ୍ରଥମେ ଆସିବ ନିଷ୍ଠା, ତାପରେ ରୁଚି, ତାପରେ ଆସକ୍ତି, ତାପରେ ଭାବ, ତାପରେ ସ୍ନେହ ପ୍ରେମ, ତାପରେ ସ୍ନେହ, ତାପରେ ମାନ, ତାପରେ ପ୍ରଣୟ, ତାପରେ ରାଗ, ଏଇଭଳି ଭାବରେ ରହିଛି। ବହୁତ ଉନ୍ନତ ସ୍ଥିତି ସବୁ ରହିଛି ଭକ୍ତିରେ। ଆରମ୍ଭ ହୁଏ ଶ୍ରବଣ ମାଧ୍ୟମରେ, ନିତ୍ୟ ଭାଗବତ ସେବୟା ଭାଗବତ ପ୍ରଥମ ସ୍ତମ୍ଭ ଦ୍ୱିତୀୟ ଅଧ୍ୟାୟରେ ଏକଥା ସୁତ ଗୋସ୍ୱାମୀ କହିଲେ। ତେଣୁ ପ୍ରଭୁ କହେ, ମୋର ତୁମି କର ଅନୁଗ୍ରହ, ସେଇ ସେ କର୍ତ୍ତବ୍ୟ ତୁମେ ଯେଇ ମୋର କହ। ଆପଣ ଯାହା ଅନୁଗ୍ରହ କରୁଛନ୍ତି, ଆପଣ ଯାହା କହିବେ ମୁଁ ସେଇଟା କରିବି। ତେଣୁ ସାତ ଦିନ ପର୍ଯ୍ୟନ୍ତ ଏଇଠି କରେଣ ଶ୍ରବଣ, ଭାଲ ମାନ ନହିଁ କହେ ବସି ମାତ୍ର ଶୁଣି ଢୁଳ କତିରେ ସିଏ ଯାହା କହୁଥିଲେ ଭଗବାନ ସିଏ। ଯେତେବେଳେ ପାଠ ପଢ଼ିବାକୁ ଯାଇଥିଲେ ନବଦିଆ ନବଦୀପୁର ସ୍ମରଣା କରାଯାଇଛି, ଗଙ୍ଗାଦାସ ପଣ୍ଡିତଙ୍କ ଷ୍ଟୋରୀରେ ପଢ଼ୁଥିଲେ। ଛୋଟ ପିଲା ଯାହା ଶୁଣୁଥିଲେ ଏକାଥରେ ସେ ମନେ ରଖୁଥିଲେ। ଛୋଟ ପିଲା ହେଇକି ତାଙ୍କର ଯେଉଁ ସିନିୟର ଶିଷ୍ୟମାନେ ବା ସିନିୟର ଛାତ୍ରମାନେ ଥିଲେ ତାଙ୍କୁ ସେ ପାଠ ପଢ଼ାଉଥିଲେ। ଏଭଳି ଭାବେ ଗଙ୍ଗାଦାସ ପଣ୍ଡିତ ଆଗରେ ପାଠ ପଢ଼ୁଥିଲେ। ଏଇସବୁ ଲୀଳା ଆମେ ଗତ ବର୍ଷ ଶୁଣିଥିଲୁ, ତେଣୁ ଏ ବିଷୟରେ ଆମେ ବର୍ଣ୍ଣନା କଲେ ନାହିଁ। ତେଣୁ ଏଇଭଳି ଭାବରେ ତାଙ୍କର ରହିଛି ଶୁଣିଲେ, ସାତ ଦିନ ଧରି ଶୁଣିଲେ, କିଛି କହିଲେ ନାହିଁ। ଯେତିକି ସମୟ ଶୁଣା ହେଉଥିବ, ଗୋଟେ ଘଣ୍ଟା କି ଦୁଇ ଘଣ୍ଟା କେତେ କେଉଁଠୁ ଶୁଣୁଥିବେ ସେମାନେ, ସେଇଟା ବର୍ଣ୍ଣନା କରାଯାଏ ନାହିଁ। ଆଉ କେଉଁଠି ଥାଇପାରେ, ଶୁଣିଲେ ଖାଲି ଶୁଣିକି ତାପରେ ଏଇଠି ସରିଲା ବେଲାନ୍ତ ସୂତ୍ର ଭାଷେ, ଶଙ୍କରାଚାର୍ଯ୍ୟ ଭାଷେ, ଏସବୁ କଲା ପରେ ସବୁ ଆସିଲେ। ଏଇଭଳି ଭାବେ ସାତ ଦିନ ଚାଲିଲା। ଭାଲ ମନ୍ଦ ନାହିଁ କାହିଁ ଭାଷ ବସି ମାତ୍ର ଶୁଣେ, କେବଳ ଶ୍ରବଣ କରୁଥିଲେ ସିଏ। ଅଷ୍ଟମ ଦିବସେ ତାର କିଛି ସାର ଗୁଣ, ସାତ ଦିନ କର ତୁମି ବେଦାନ୍ତ ଶ୍ରବଣ। ସାତ ଦିନ ସପ୍ତାହ ସରିଗଲା, ସପ୍ତାହ ସେଇଭଳି ଭାବେ ବେଦାନ୍ତ ସପ୍ତାହ ସରିଗଲା। ତେଣୁ କିଛି କହିଲେ ନାହିଁ, ଅନୁମୋଦନ କର କ'ଣ କିଛି, ଭାଲ ମନ୍ଦ ନାହିଁ କହ, ରହ ମୌନ ଧରି, ବୁଝ କି ନା ବୁଝ, ଏହା ବୁଝିଛେ ନା କରେ। ମୁଁ ବୁଝିପାରୁନି, କାହିଁ ବୁଝିଲ କି ନାହିଁ। ପ୍ରଭୁ କହେ, ମୂର୍ଖିଆ ମୂର୍ଖ ଆମେ ନାହିଁ ଅଧ୍ୟୟନ, ତୁମାର ଆଜ୍ଞା ମାତ୍ରେ କରେଇ ଶ୍ରବଣ। ମୁଁ ମୂର୍ଖ ଏ କଥା ସେ କହିବେ, କାଶୀରେ ମଧ୍ୟ କହିବେ, ପ୍ରକାଶନନ୍ଦ ସରସ୍ୱତୀ କହିବେ, ପ୍ରକାଶନନ୍ଦ ଦଶ ମଧ୍ୟ ଲୀଳା ସବୁ ଆସିବେ ଲୀଳା। ଏଇଟା କାଶୀର ଲୀଳା ମହାପ୍ରଭୁଙ୍କର, କାଶୀରେ ସବୁ ରୂପ ଗୋସ୍ୱାମୀ ଶିକ୍ଷା ଦେବେ, ସନାତନ ଗୋସ୍ୱାମୀ ଶିକ୍ଷା ଦେବେ, ପ୍ରକାଶନନ୍ଦ ସରସ୍ୱତୀ ଉଦ୍ଧାର କରିବେ, ଏସବୁ କାଶୀର ଲୀଳା। ତେଣୁ ଇଏ ହେଉଛି ଶ୍ରୀକ୍ଷେତ୍ର ଲୀଳା ଆମେ ଆଲୋଚନା କରୁଛେ। ଦାକ୍ଷିଣାତ୍ୟ ଲୀଳା ରହିଛି, ଉତ୍ତର ଭାରତ ଲୀଳା ରହିଛି, ଏଭଳି ଭାବରେ ଭଗବାନ ବିଭିନ୍ନ ଲୀଳା ରହିଛି ଏବଂ ଅନ୍ତରଙ୍ଗ ଲୀଳା ରହିଛି ଯେଉଁ ଅନ୍ତିମ ବାର ବର୍ଷ। ତେଣୁ ସେଠି ସେ କହିଥିଲେ, ମୂର୍ଖ ଆମେ, ଏ କଥାଟି ନିଜେ ମୂର୍ଖ ବୋଲି କହିଲେନି, ସେ କହିଲେ ମୋର ଗୁରୁକୁ ମୁଁ ପଚାରିଲି, ତାଙ୍କର ପ୍ରସାଦ ପ୍ରକାଶନନ୍ଦ ସରସ୍ୱତୀ, ଯେତେବେଳେ ସେ ଜାଣିପାରିଲେ ନାହିଁ ଇଏ କ'ଣ ଆମର ଗୋଷ୍ଠୀରେ ରହିକରି ଏ ବେଦାନ୍ତ ଅଧ୍ୟୟନ କରୁନାହାନ୍ତି, କ'ଣ ବୁଲିକିରି ନୃତ୍ୟ କରିକିରି ହରେକୃଷ୍ଣ କୀର୍ତ୍ତନ କରୁଛନ୍ତି, ଇଏ କି ଧନ୍ୟାସ ସନ୍ନ୍ୟାସ ଧର୍ମ, ଏସବୁ ଆଲୋଚନା ହେଇଛି। ତେଣୁ ଏଇଥିରେ ସେମାନେ କୁହାଯାଇଛି, ଆମେ ତାଙ୍କର ସଂକ୍ଷେପରେ କହିଦେବା, ଏ ପ୍ରସଙ୍ଗ ଆସିଲା ଯେହେତୁ। ସେ କହିଲେ, ମୋର ଗୁରୁ କହିଲେ, ତୁମେ ମୂର୍ଖ, ତୁମ ବେଦାନ୍ତ ଅଧ୍ୟୟନ କରିବା ପାଇଁ ତୁମର ଯୋଗ୍ୟତା ନାହିଁ, ତୁମେ କେବଳ ନାମ ନିଅ, ମହାମନ୍ତ୍ର ନିଅ, ମହାମନ୍ତ୍ର ନାମ ନିଅ, ଏଇଟା ହେଉଛି ସାର ବସ୍ତୁ, ବେଦର ସାର ବୋଲି ଏଇଟା କହିକିରି ଏଇଟା ମୋତେ କହିଲେ। ঠিক আছে, তোমাদের নাম হচ্ছে এই নৃত্য ফৃত্য কী করছো, ডেউঁচ এসব করছো, কী পাগল হয়ে যাচ্ছ না? সেই কথা আমি পচারছি মো গুরু। হ্যাঁ, বলে কিবা মন্ত্র দিলা গো সাই, কিবা বলো জপিতে যে মন্ত্র করিলো মোর গোসাই যে কি ঈশ্বরপুরে মু পচারি গুরুদেব প্রকৃতরে এটা পচার না হ্যাঁ ইয়ে খালি তাকে কহিলে খালি গুরুদেব ভগবান সে গুরুদেব গুরুদেব আপনার যে মন্ত্র দেলে কি ভুল মন্ত্র দেলে কি মতো পাগল করেদেলে কি হ্যাঁ জপ করছি মহামন্ত্র মু পাগল বলে বলছি জপিতে জপিতে মন্ত্র করলে পাগল কিবা মন্ত্র দিলে গোসাই কিবা তার বড় মন্ত্র ওরটা মন্ত্র দিয়েদেলে কি ভুল মন্ত্র দিয়েদেলে কি মন্ত্র ঠিক ভাবে উচ্চারণ না করে তার বিপরীত কার্য সব রয়েছে এগুলো সব করা হয়েছে তেমন সে কহিলে কিবা মন্ত্র দিলে গোসাই কিবা তার বল জপিতে জপিতে মন্ত্র করিলে পাগল এই কথা মু মোর গুরুদেব পচারি গুরুদেব কহিলে হরে কৃষ্ণ মা মন্ত্রে এই তোভাব যেই জপে তার কৃষ্ণে সে কহিলে এই কৃষ্ণ মন্ত্রর ইয়ে হচ্ছে কেন কৃষ্ণ মন্ত্র এই তো সব ভাব যে জপ করবে তারপর কৃষ্ণ প্রতি এইভাবে ভাব আসবে সে সব নৃত্য করবে ডেইবে নাচবে এইভাবে ভাবে করবে পাগল বড় হবে তেমন কৃষ্ণ বিষয়ক প্রেমা পরম পুরুষার্থ যার আগে তৃণতুল্য চারি পুরুষার্থ এমানে কণ চারি পুরুষ ধর্ম অর্থ কাম মুখ্য এটি তাঁর সেমান কহবে আঠার অন্য কিছু কহবে না কিন্তু কৃষ্ণ বিষয়ক প্রেম কৃষ্ণ প্রেম হল এটা হচ্ছে পঞ্চম পুরুষার্থ পঞ্চম পুরুষার্থ প্রেমা নন্দামৃত সিন্ধু ব্রহ্মাদি আনন্দ যাহার নহে এক বিন্দু হ্যাঁ যে জ্ঞান বেদান্ত অধ্যয়ন করেন সে ব্রহ্ম আনন্দ প্রাপ্ত হন্তি কিন্তু কৃষ্ণ নামে পঞ্চম কৃষ্ণ নামে গোটে সিন্ধু এইটা সাগর ভি কিন্তু ব্রহ্ম আনন্দটা হচ্ছে গোটে বিন্দু ভি তার তুলনার এত ভাবে প্রেমা ভক্ত গণের নচায় কৃষ্ণের আনন্দমৃত সাগর ভাষা কৃষ্ণের আনন্দমৃত আনন্দর অমৃত সাগর অমৃতর এবং আনন্দর সাগর সে তাকে সেইটার ভাষা সে কী গোটে ভাগবতর সার গোটে শ্লোক কহিলে কণ এটা এইটা শ্লোকটি একাশ দ্বিতীয় অধ্যায়ের নবজগন্ধ কেছেন এবং ব্রত সোপ্রিয় নাম কীর্তিয়া দাতাম রাগ চিত্ত উচ্চেই অসত্য রোধিত রৌতি গায়ত্রী মহাত্মৃত্যু লোক বাহ্য এই ব্রত এইটা আমার ভক্তঙ্কর ভক্ত হচ্ছে এইটা ভগবান সুপ্রিয় নামকর কীর্তন করবে যা তা যা অনুরাগ আসব তাঙ্ক চিত্ত দ্রুত হয়েযিব উচ্চ স্বরের সে কীর্তন করবে নাচবে কান্দিবে রোদন করবে গড়িবে সব করিবে ইয়ে হচ্ছে ভাগবত সার তেমন এইভাবে ভাবে তাঙ্ক সহ সব আলোচনা করবে এটি আঙ্ক সহ বি আলোচনা করবে আগর প্রকার সব আলোচনা সব হব এটা আমি শুনবা তেমন এইভাবে ভাবে তাঙ্ক কহিলে কহিলে যেতবে হল তুমি যে অর্থ কর বুঝতে না পারি হ্যাঁ অষ্টম দিবস এই কহিলা সর্বভট্টাচার্য কহিলে প্রভু কহে মূর্খ আমি না অধ্যয়ন মু পাঠ পড়ি না যদিও সি অধ্যয়ন করে এইভাবে ভাবে বেশি পাঠ পড়ি না দেবস গ্রামের শিখিলে এবং গ্রামার পড়ুলে কিন্তু সে সময়ের সমগ্র ভারতবর্ষের যে সবুঠার বিদ্বান পণ্ডিত কে সব কাশবে ইয়ে সমস্ত বিদ্বান মানুষ পরাস্ত করি আসলে সে নবদ্বীপে সে তাকে পরাস্ত করে এসব লীলা রয়েছে নবদ্বীপের লীলা এটা হ্যাঁ এটা গত বর্ষ আলোচনা করলে হ্যাঁ মহৎ গঙ্গায়া এই শ্লোকটি কে কেশব কাশ্মীর পরাস্ত করে যে সরস্বতী কৃপাপ্রাপ্ত হয়েছে তাঁকু এই ছোট পিলা নিমাই পণ্ডিত তাঁকে পরাস্ত করে আজ সে কৌশল পাঠ পড়ি না অধ্যয়ন বেশি পড়ি না অধ্যয়ন করে বেশি পড়ি না অল্প কিছু পড়ছি তোমার আজ্ঞা মাত্র করিয়ে শ্রবণ କିନ୍ତୁ ଆପଣ କହୁଥିବାରୁ ମୁଁ ପାଠ ପଢ଼ୁଛି, ଶ୍ରବଣ କରୁଛି। ସନ୍ନ୍ୟାସର ଧର୍ମ ଲାଗି ଶ୍ରବଣ ମାତ୍ର କରି ତୁମେ ଯେ ଅର୍ଥ କ'ଣ ବୁଝିତ ନା ପାରି। ମୁଁ ଶ୍ରବଣ କରୁଛି ଯେ, କିନ୍ତୁ ଆପଣ ଯେଉଁ ଅର୍ଥ କରୁଛନ୍ତି ମୁଁ ବୁଝିପାରୁ ନାହିଁ। ସଂସ୍କୃତ ତ କହୁଛନ୍ତି ମୁଁ ବୁଝିପାରୁଛି, କିନ୍ତୁ ତାର ଯେଉଁ ଅର୍ଥ କରୁଛନ୍ତି ମୁଁ ବୁଝିପାରୁ ନାହିଁ। ମୂଳ ଶ୍ଳୋକ ଯେଉଁ ରହିଛି ବେଦାନ୍ତ ସୂତ୍ର ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ଇତ୍ୟାଦି, ସେଇଟା ମୁଁ ବୁଝିପାରୁଛି। ଭଟ୍ଟାଚାର୍ଯ୍ୟ କହେ ନା ବୁଝି ଏନ ଜ୍ଞାନ ଜାଣ, ଏନ ଜ୍ଞାନ ଯାହାର ବୁଝିବାର ଲାଗି ସେ ହୁଚି ପୁନର୍ବାର। ଯଦି ବୁଝିପାରୁନା ତାକୁ ପଚାରିବା କଥା, ସାର୍ ଏଇଟା କ'ଣ ହେଲା, ଆର ଅର୍ଥ କ'ଣ, ଆଉ ଟିକେ ବୁଝେଇ ଦିଅନ୍ତୁ, ବୁଝିହେଲା ନାହିଁ, ଏଇଟା କହିବା କଥା, ତମେ ତ କିଛି କହୁନା। ତେଣୁ ତୁମେ ଶୁଣି ଶୁଣି ରହ ମୌନ ମାତ୍ର ଧରି, ହୃଦୟ କିଏ ଆଛ ତୁମର ବୁଝିତ ନା ପାର। ତୁମ ହୃଦୟରେ କ'ଣ ଚିନ୍ତା କରୁଛ ମୁଁ ବୁଝିପାରୁ ନାହିଁ। ଯଦି ତମେ ବୁଝିପାରୁନ ପଚାରିବା କଥା, କେଉଁଠି ବୁଝିପାରିଲ ନାହିଁ ପଚାରିବା କଥା। ପ୍ରଭୁ କହେ ସୂତ୍ରର ଅର୍ଥ ବୁଝେ ନିର୍ମ, କିନ୍ତୁ ପ୍ରଭୁ ମହାପ୍ରଭୁ କହିଲେ ଆପଣ ଯେଉଁ ସୂତ୍ର କହୁଛନ୍ତି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ଏଇଭଳି ଭାବରେ ଯେଉଁ ସୂତ୍ର କହୁଛନ୍ତି ତାକୁ ମୁଁ ବୁଝୁଛି, ନିର୍ମଳ ଭାବେ ବୁଝୁଛି, ବଢ଼ିଆ ଭାବେ ବୁଝୁଛି, କିନ୍ତୁ ତୁମର ବ୍ୟାଖ୍ୟା ଶୁଣି ମନ ହୁଏ ବିକଳ। ଆପଣ ଯେଉଁ ତାର ଅର୍ଥ କରୁଛନ୍ତି ସେଇଟା ଶୁଣି ମୋତେ ବହୁତ ବିକଳ ଲାଗୁଛି, ବହୁତ ଦୁଃଖ ଲାଗୁଛି ମନ। ସୂତ୍ରର ଅର୍ଥ ଭାଷ୍ୟ କହେ ପ୍ରକାଶ ଏହା, ତୁମେ ଭାଷ୍ୟ କହ ସୂତ୍ରର ଅର୍ଥ ଆଚାର୍ଯ୍ୟା। ସୂତ୍ରର ଅର୍ଥ ଯେଉଁ ରହିଛି ସେଇଟା ବହୁତ ସୁନ୍ଦର ଭାବରେ ପ୍ରକାଶ ପାଉଛି, ମୁଁ ଜାଣିପାରୁଛି ତାର ଅର୍ଥ, କାରଣ ସେ ନିଜେ ରଚନା କରିଛନ୍ତି ନା ବେଦାନ୍ତ କି, ସେ ହେଉଛନ୍ତି ବେଦାନ୍ତ ରଚନାକାରୀ। ବ୍ୟାସଦେବ ଉପରେ ଆସି ରଚନା କଲେ ତା ପୂର୍ବରୁ ସେ ରଚନା କରିଛନ୍ତି, ବ୍ୟାସଦେବ ତ ଭଗବାନ ଜଣେ ଅବତାର, ତାର ଅର୍ଥ ସେ ଜାଣନ୍ତି। ହଁ ବେଦବିତ୍, ମୁଁ ବେଦବିତ୍, ବେଦ ଜାଣେ ମୁଁ। ତେଣୁ ତିନୋଟି ଶ୍ଳୋକରେ ଭଗବତ ଗୀତାରେ ବେଦର ଅର୍ଥ କହିଦେଲେ, କାରଣ 15 ଅଧ୍ୟାୟ 15 ଶ୍ଳୋକରେ ଏଇଟା କହିଲେ ନା, ବେଦାନ୍ତ କି ବେଦବିଦେବ ଚାହଁ, ମୁଁ ହେଉଛି ବେଦାନ୍ତ ରଚନାକାରୀ ଏବଂ ମୁଁ ହେଉଛି ବେଦବିତ୍। ତେଣୁ ଆଚାର୍ଯ୍ୟମାନେ ଟିକାର କହନ୍ତି, ଅର୍ଜୁନ ମନରେ ଭାବି ପ୍ରଭୁ ଆପଣ ତ ଆମେ ବେଦ ଜାଣିନାହୁଁ, ଆମେ ଅଳ୍ପଜ୍ଞ ବ୍ୟକ୍ତି, ଆମକୁ ଟିକେ, କାରଣ ଯେଉଁମାନେ ବେଦ ଜାଣନ୍ତି ନାହିଁ ତାଙ୍କ ପାଇଁ ମହାଭାରତ ରଚନା କରାଗଲା, ତେଣୁ ଆମକୁ ଟିକେ ବେଦ ବିଷୟରେ ଟିକେ କୁହନ୍ତୁ ସଂକ୍ଷେପରେ। ତେଣୁ ପର ତିନୋଟି ଶ୍ଳୋକ ଯେଉଁ ରହିଛି 15 ଅଧ୍ୟାୟ 16, 17, 18 ଏ ତିନୋଟି ଶ୍ଳୋକରେ ଭଗବାନ ବେଦକୁ ତିନୋଟି ଶ୍ଳୋକରେ କହିଦେଲେ, ସମ୍ପୂର୍ଣ୍ଣ ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, ତିନୋଟି ଶ୍ଳୋକରେ ଭଗବାନ କହିଦେଲେ, କ'ଣ ନ କରିପାରିବେ ଭଗବାନ। ତେଣୁ ଏଠି କହୁଛନ୍ତି ସୂତ୍ର ଅର୍ଥ ମୁଁ ଜାଣିଛି, ସେ ତ ନିଜେ ରଚନାକାରୀ, ଆଉ ସିଏ କ'ଣ ଆଉ କିଛି ଅସୁବିଧା ରହିଛି ତାଙ୍କୁ ବୁଝିବା ପାଇଁ। କିନ୍ତୁ ତୁମେ ଭାଷ୍ୟ କହ ସୂତ୍ରର ଅର୍ଥ ଆଚାର୍ଯ୍ୟ, ତାର ପ୍ରକୃତ ଅର୍ଥ ତମେ ବୁଝିନା, ତମେ କ'ଣ ମୋତେ ବୁଝେଇବ। ଟିଚର ଯେ ଜାଣିନାହାନ୍ତି, ସେ ଯେଉଁ ଚିଟର, ସିଏ କ'ଣ ବୁଝେଇବେ, ଶିଷ୍ୟକୁ କ'ଣ ବୁଝେଇବେ। ତେଣୁ ସେ ସୀତାରାମ ହନୁମାନ ସୂତ୍ରର ମୁଖ୍ୟ ଅର୍ଥ ନା କର ବ୍ୟାଖ୍ୟାନ, କଳ୍ପନା ଅର୍ଥ ତୁମେ କାହା ତାହା କର ଆଚ୍ଛାଦନ। କାରଣ ଶଙ୍କରାଚାର୍ଯ୍ୟ ମୁଖ୍ୟ ଅର୍ଥକୁ ପ୍ରକାଶ କରିନଥିଲେ, କାରଣ ସେ ସମୟରେ ମୁଖ୍ୟ ଅର୍ଥ ପ୍ରକାଶ ହେବାର ସମୟ ଆସିନଥିଲା, ସମୟ ନଥିଲା। ସେଥିପାଇଁ ସେ ବୁଦ୍ଧ ଧର୍ମକୁ ପରାସ୍ତ କରିବା ପାଇଁ ବେଦ ଧର୍ମକୁ ସ୍ଥାପନ କଲେ, ବେଦ ଧର୍ମର ଗୌଣ ଧର୍ମ ଗୌଣ ଅର୍ଥକୁ ପ୍ରକାଶ କଲେ, ମୁଖ୍ୟ ଅର୍ଥକୁ ପ୍ରକାଶ କଲେ ନାହିଁ। ଏ ଦୁଇଟି ରହିଛି, ମୁଖ୍ୟ ଅର୍ଥ ଏବଂ ଗୌଣ ଅର୍ଥ। ଆମର ଗୋଟେ କଥା ଅଛି, ଗୋଟେ ରହିଛି ଉପନିଷଦରେ ଗୋଟେ ଶ୍ଳୋକ ଅଛନ୍ତି କପ୍ୟାସ, ତା ଦେହରେ ଗୋଟେ ଶବ୍ଦ ରହିଛି କପ୍ୟାସ, ଏଇଟା ଜାଣିଛନ୍ତି କପ୍ୟାସ ରହିଛି, ଭଗବାନଙ୍କ ରୂପର ବର୍ଣ୍ଣନା କରାଯାଉଛି, ମୁଖର ବର୍ଣ୍ଣନା କରାଯାଉଛି, ମୁଖ ଅର୍ଥକୁ ସୌନ୍ଦର୍ଯ୍ୟତାକୁ କୁହାଯାଇଛି କପ୍ୟାସ ବୋଲି। ଯମୁନାଚାର୍ଯ୍ୟ ରାମାନୁଜଙ୍କ ଗୁରୁ ଯମୁନାଚାର୍ଯ୍ୟ ତାଙ୍କର ଗୁରୁଙ୍କ ଠାରୁ ଯେତେବେଳେ ତାଙ୍କୁ ଗୁରୁ ସେବା କରୁଥିଲେ ସେହି ସମୟରେ ଯମୁନାଚାର୍ଯ୍ୟ ରାମାନୁଜାଚାର୍ଯ୍ୟ ମୋର ଯାହା ମନେ ପଡ଼ୁଛି ଯମୁନାଚାର୍ଯ୍ୟ ଆଉ ଜଣେ ଶିଷ୍ୟ ପଚାରିଲେ ଗୁରୁଦେବ ଏ କପ୍ୟାସର ଅର୍ଥ କ'ଣ ଟିକେ ବୁଝେଇଦେଲେ। ତାଙ୍କୁ ଗୁରୁଦେବ କହିଲେ କପ୍ୟାସର ଅର୍ଥ ଏଇଭଳି ଭାବରେ ଆମେ ପରମ୍ପରାରେ ଜାଣିଛୁ, କପି ଅର୍ଥ ହେଉଛି ମାଙ୍କଡ଼, ଆସ ଅର୍ଥ ହେଉଛି ପିଚା। ତେଣୁ ଭଗବାନଙ୍କର ଯେଉଁ ମୁଖର ସୌନ୍ଦର୍ଯ୍ୟ କିଭଳି ଭାବରେ ନା ମର୍କଟର ପିଚା ଭଳି ସୁନ୍ଦର, ଏଇ ଅର୍ଥ ଶୁଣିକିରି ଯମୁନାଚାର୍ଯ୍ୟଙ୍କର ଚକ୍ଷୁରୁ ଲୋତକ ବାହାରି ପଡ଼ିଲା। ଲୋତକ ବାହାରି ପଡ଼ିକିରି ତାଙ୍କର ଯେଉଁ ଶେଷ ପାଦ ସମ୍ଭାବନ କରୁଥିଲେ ତାଙ୍କ ପାଦରେ ପଡ଼ିଲା, ଗରମ ଗରମ ଲାଗିଲା, ଦେଖିଲେ କ'ଣ କ'ଣ ପାଇଁ କାନ୍ଦୁଛ ତୁମେ, ନା ପ୍ରଭୁ ଆପଣ ଯେଉଁ ସେ ଅର୍ଥ କଲେ ଏ ଅର୍ଥ ଶୁଣିକି ମୋତେ କାନ୍ଦ ଲାଗିଲା, ନା ଆଉ କ'ଣ ଅର୍ଥ ଅଛି ଆର ନା ଅଛି, ହଁ ଦେଖିବା କହିବା ତ ଦେଖିବା, ତାହା ଅର୍ଥ କଲେ କ ଶବ୍ଦରେ ଜଳ, ଜଳର ଯେଉଁ ସୂର୍ଯ୍ୟଙ୍କର କ, ଏଭଳି ଭାବରେ ତାକୁ ବ୍ୟାଖ୍ୟା କଲେ ଅର୍ଥ ହେଉଛି ପଦ୍ମ, କପ୍ୟାସର ଅର୍ଥ ହେଉଛି ପଦ୍ମ, ଭଗବାନ ମୁଖ ପଦ୍ମ ଭଳି ସୁନ୍ଦର, ଏଭଳି ଭାବରେ କଲେ, ଏଭଳି ଭାବରେ ସବୁ ରହିଛି। ତେଣୁ କେଉଁଠି ଗୌଣ ଅର୍ଥ ପ୍ରକାଶିତ ହେବ, କେଉଁଠି ମୁଖ୍ୟ ଅର୍ଥ ପ୍ରକାଶିତ ହେବ, ବେଦର ଅର୍ଥକୁ ସମସ୍ତେ ବୁଝିପାରିବେ ନାହିଁ, ଏସବୁ କଥା ରହିଛି। ତେଣୁ ସୂତ୍ରର ମୁଖ୍ୟ, ସେଥିପାଇଁ ଶଙ୍କରାଚାର୍ଯ୍ୟ ମୁଖ୍ୟ ଅର୍ଥକୁ ପ୍ରାୟ ପ୍ରକାଶ କରିନାହାନ୍ତି, ଗୌଣ ଅର୍ଥକୁ ପ୍ରକାଶ କରିଛନ୍ତି। ଏସବୁ କଥା ଆଲୋଚନା କରିବା ଆମେ ଆସନ୍ତାକାଲି, କାରଣ ଏ ବହୁତ କଥା ରହିଛି, ତତ୍ତ୍ୱ କଥା ରହିଛି, ଆମ ସମୟ ହୋଇଯାଇଛି। ତେଣୁ ଆମେ କେତେ ତତ୍ତ୍ୱ ଆଲୋଚନା କରିବା, ତତ୍ତ୍ୱ ବିଶ୍ରାମ, ଆସନ୍ତାକାଲି ତତ୍ତ୍ୱ ପୁଣି ଆରମ୍ଭ କରିବା। ସାତ ଦିନର କଥା, ଅଷ୍ଟମ ଦିବସରେ କଥା ସବୁ ଚାଲିଛି, ଜଗନ୍ନାଥ ମନ୍ଦିରରେ ଚାଲିଛି କଥା, ଜଗନ୍ନାଥ ମନ୍ଦିର ଆମେ ମଧ୍ୟ ଏଠି ଜଗନ୍ନାଥର ଅଛି ରହିଛନ୍ତି, ସେଇ ଜଗନ୍ନାଥ, ଯେଇ ଗୌର, ସେଇ କୃଷ୍ଣ, ସେଇ ଜଗନ୍ନାଥ, ଏଇ ଜଗନ୍ନାଥ ମନ୍ଦିରରେ ମଧ୍ୟ ସେଇ କଥା ଆମର ଚାଲିଛି, କଥା କହୁଛେ। ତେଣୁ ଆଜି କଥା ବିଶ୍ରାମ ଦେବା, ଆସନ୍ତାକାଲି ପଞ୍ଚମ ଦିବସର କଥା ଆରମ୍ଭ କରିବା। ଜୟ ଚୈତନ୍ୟ ଚରିତାମୃତ, ଜୟ ଶ୍ରୀ ଭଗବାନ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସାମ୍ବେଦ ଗୌର ଭକ୍ତ କି, ଗୌର ମାନନ୍ଦେ।